ॐ नमो भगवते वासुदेवाय। ॐ नमो भगवते वासुदेवाय। हरे कृष्ण। आम श्रीमद्भागवत सप्तम स्कंद षष्ठ अध्याय प्रहलाद महाराज को शिक्षा प्रसंगे दसटी श्लोक आलोचना करी पूर्व कथा मानक आज एगार श्लोक आरंभ करवा आम कथा। तेणु प्रहलाद महाराज सांग मानी भाव उपदेश दौंती जो उपदेश बहुत गुरुत्वपूर्ण उपदेश आमर कहुए महाप्रभु चैतन्य महाप्रभु जिते वर्ष रही पुरी रे से भागवत मर युईट प्रसंग श्रवण करुले सब बड़े ध्रुव महाराज कथा और प्रहलाद महाराज कथा चतुर्थ स्कंद सप्तम स्कंद ये दुईट को सी केवल श्रवण करुले अन्य कौन से कथा श्रवण करुन तेणु ये जो ध्रुव महाराज और प्रहलाद महाराज चरित्र के गुरुत्वपूर्ण ये आम जाणी महाप्रभु शिक्षा दे तेणु प्रहलाद शिक्षा जो महाजन कथा ये साधारण कथा नुह भागवत जहाँ कथा अच्छा सब कि महात्मा समस्ते किंतु प्रहलाद महाराज विशेष भाव से जन हो महाजन महाजन द्वादश महाजन बार जन महाजन अच्छा भितर से जन अन्यतम एवं तर विशेषत हो प्रतिकूल परिस्थिति रे ए महाजन होती अनुकूल परिस्थिति पाखे नाला तेणु ये शिक्षा मान शिक्षार जो रही गुरुत्व ये आम उपलब्धि करवा जाणवा शिक्षा के गुरुत्वपूर्ण तेणु आज एगार श्लोक रू कथा कौन प्रहलाद महाराज तंग बाक मानू कथम प्रियाया अनुकंपिताया संगम रहस्यम रुचिरांश मंत्रा सुहृत तत्स्नेह चित शिशूना पढ़ाक्षराण मनोरक्त चित्त पुत्रान स्मरणस्तान दोहितृ हृदय भ्रातुर श्वशुर व पितरौ च दीनौ गृहान अनुज्ञो रूपरिच्छदाश्च वृत्तिश्च कुल्या पशुभृत्य वर्गा त्यजेत कोश श्रुति बेहमान कर्माणि लोभा दवितृप्त काम औपस्त जेहं बहुमन्यमान कथं विरज्येत दुरंत मोह। तीनोटी श्लोक एगार बार तेरह तीनोटी श्लोक अन्वय होशिक रही कथा तेणु तीनोटी श्लोक प्रभुपाद महाराज उद्धार कर सबू जो रही एगार रु तेरह पर्यंत यह सबू श्लोक अंतिम केमी जड़े विरज्येत कथम विरज्येत दुरंत मोह यो मोह रही आम गत काली मोह उपर आलोचना करुले तेणु ये मोह जो रही जो भौतिक जगत प्रति जो आसक्ति रही केते सुदृढ़ आसक्ति से सब विषय वर्णना करा जाउछि तेणु ये आसक्ति जन तुटे पारिबा नहीं दुरंत मोह से तीनोटी श्लोक अंतिम ये कथाटी कहुच्छे कथम विरज्येत दुरंत मोह केमिति ये मोहरु से विरज्येत बा मुक्त मुक्त प्राप्त हो पार मुक्ति प्राप्ति प्राप्त हो पार लोक मैंने तो जानते ना से मोहर अच्छा मुक्ति कथा कौन चिंता करवा जो मैंने टी उन्नत स्तर भक्त उन्नत स्तर विज्ञ व्यक्ति से मैंने जो चिंता करेंगे केमी ये जो आसक्ति केमी मुक्त हवा से मैंने चेष्टा कले पारे ना यह अवस्था आई एक बुझौस प्रहलाद महाराज तेणु ये कहते कथम प्रियाया अनुकंपिताया पत्नी बा प्रिया और जो कथा अनुकंपित आया बहुत से भावती ये मैंने निज व्यक्ति एम केमी मंगल हम से विभिन्न प्रकार चिंता करती अनुकंपा प्रदर्शन करती से केमी विपद मुक्त हे से चेष्टा करती से ये स्वामी स्त्री बा प्रेमिक प्रेमिका एम केमी जन अंजन केमी उपकार करेंगे से विषय चिंता करती तेणु केमी यहाँ कथम प्रियाया अनुकंपिता जो अनुकंपा रही ତାଙ୍କର ଯେଉଁ ସ୍ନେହ ରହିଛି, ସଙ୍ଗମ ରହସ୍ୟ ରୁଚିରାଂଶ ମନ୍ତ୍ରା, ସେ ଯେଉଁ କଥା କହିବେ ହିତୋପଦେଶ, କେମିତି ଅନ୍ୟର ହିତ ହେବ, ନିଜ ବ୍ୟକ୍ତି ସେମାନେ ନିଜ ଜନର, କିନ୍ତୁ ଭଗବାନ ମଧ୍ୟ ଭଗବତ ଗୀତାରେ ଭଗବାନ କହୁଛନ୍ତି ତୁମର ଅତ୍ୟନ୍ତ ପ୍ରିୟ ସେଥିପାଇଁ ତୁମର ମଙ୍ଗଳ ପାଇଁ ମୁଁ କହୁଛି, ତୁମର ହିତ ପାଇଁ ମୁଁ କହୁଛି। ଭଗବତ ଗୀତା ଦଶମ ଅଧ୍ୟାୟରେ ଭଗବାନ କହିଲେ, ଭୂୟ ଏବ ମହାବାହୋ ଶୃଣୁମି ପରମ ବଚ ଯେତେହଂ ପ୍ରିୟମାଣାୟ ବକ୍ଷ୍ୟାମି ତେ ହିତ କାମୟା। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ସବୁଠାରୁ ବୃହତ୍ତମ ଜ୍ଞାନ ପ୍ରଦାନ କରିଛନ୍ତି, ଏବଂ ଦଶମ ଅଧ୍ୟାୟରେ ଆହୁରି ସେ ଜ୍ଞାନକୁ ବିସ୍ତାର କରି କହୁଛନ୍ତି, ଭୂୟ ପୁଣି ତାହେଲେ ଶୁଣ ଅର୍ଜୁନ। ତେଣୁ ଭଗବାନ କହୁଛନ୍ତି ଅର୍ଜୁନ, ଯେହେତୁ ତୁମର ଯେତେହଂ ପ୍ରିୟ ମହାଣାୟା, ଯେହେତୁ ତୁମେ ମୋର ଅତ୍ୟନ୍ତ ପ୍ରିୟ, ତେଣୁ ତୁମର ହିତ ପାଇଁ ମୁଁ ଏକଥା କହୁଛି। ଆର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କର ସମସ୍ତେ ପ୍ରିୟ, ସମସ୍ତଙ୍କ ହିତ ପାଇଁ ଏଇଟା କୁହାଯାଉଛି। ଯିଏ ଏଇଟାକୁ ଗ୍ରହଣ କରିବ ତା'ର ସେମାନେ ଉଦ୍ଧାର ପାଇଯିବେ, ତାଙ୍କର ମଙ୍ଗଳ ହେବ। ଅର୍ଜୁନକୁ ଲକ୍ଷ୍ୟ କରି ସେ କହୁ, ସମଗ୍ର ମାନବ ଜାତି ପାଇଁ କୁହାଯାଇଛି, ଜ୍ଞାନ ଉପଦେଶ ଦିଆଯାଇଛି। କିନ୍ତୁ ସାଧାରଣ କ୍ଷେତ୍ରରେ ପୁରୁଷ ସ୍ତ୍ରୀ ବା ଯେଉଁ ପରିବାରରେ ଯେଉଁମାନେ ରହୁଛନ୍ତି ସେମାନେ ଭାବୁଛନ୍ତି ଏଇ ପରିବାର ଲୋକ ଆମର ନିଜର ବ୍ୟକ୍ତି, ଅନ୍ୟମାନେ ପରର ବ୍ୟକ୍ତି। ଏକଥା ପରେ କହିବି ପ୍ରହ୍ଲାଦ ମହାରାଜ, ଯେତେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ସେ ତା'ର ହିସାବ ରହୁଛି, ଇଏ ଆମର ନିଜର ଲୋକ, ଇଏ ପରର ଲୋକ। ତେଣୁ ସମସ୍ତଙ୍କ ପ୍ରତି ସମାନ ବୁଦ୍ଧି ଏତେ ସହଜରେ ଜଣଙ୍କର ହୋଇପାରିବ ନାହିଁ। ତେଣୁ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଯେତେବେଳେ ଭଗବାନ ଏହି ସମାନତା କଥା କହୁଛନ୍ତି, ସମଙ୍ଗ ଅର୍ଜୁନ କହିଲେ, ପ୍ରଭୁ ଏ ଯେଉଁ ସମଙ୍ଗ ବା ସମାନ ବ୍ୟବହାର କରିବାଟା ତ ମୁଁ ଦେଖିପାରୁନାହିଁ। ସମଙ୍ଗ ଯେଉଁ କହିଲେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର, ସେ କହୁଛନ୍ତି ଯେ ଯୋୟଂ ଯୋଗ ତ୍ୟା ପ୍ରକୃତ ସାମ୍ୟନ ମଧୁସୂଦନ, ସାମ୍ୟନ ବା ସମତା, ସମସ୍ତଙ୍କ ପ୍ରତି ଯେଉଁ ସମାନ ଭାବ, ଏଇଟା ଯେଉଁ ପ୍ରଭୁ ଆପଣ କହିଲେ ଏଇଟାକୁ ମୁଁ ବୁଝିପାରୁନାହିଁ। ଯୋୟଂ ଯୋଗ ତ୍ୟା ପ୍ରକୃତ ସାମ୍ୟନ ମଧୁସୂଦନ ଏତସ୍ୟ ନ ପଶ୍ୟାମ, ଏଇଟାକୁ ମୁଁ ଦେଖିପାରୁନାହିଁ ପ୍ରଭୁ, ଏଇଟା କେମିତି ସମ୍ଭବ ହେବ। ତେଣୁ ସେଭଳି ଭାବରେ ଯଦି ଉନ୍ନତ ସ୍ତରକୁ ଜଣେ ନଗଲେ, ଭଗବାନ ଭକ୍ତ ନହେଲେ ସେ ଏ ସ୍ତରକୁ ଆସିପାରିବେ, ସମସ୍ତଙ୍କ ସମାନ ବ୍ୟବହାର କରିପାରିବେ ନାହିଁ। ତେଣୁ ଯେତେ ବିଦ୍ୱାନ ବ୍ୟକ୍ତି ହେଲେ ମଧ୍ୟ ତା'ର ସେ ହିସାବ ରହିଛି, ଇଏ ନିଜର ଇଏ ପରର ଏ ହିସାବ ରହିଛି। ଏକଥା ପରେ କହିବେ ପ୍ରହ୍ଲାଦ ମହାରାଜ, କଥା କହିବେ ସେ କଥା। ତେଣୁ ସେ କହୁଛନ୍ତି ସଙ୍ଗମ ରହସ୍ୟ ରୁଚିରାଂଶ ମନ୍ତ୍ରା, ସେମାନେ ଭାବୁଛନ୍ତି ଏମାନେ ଆମର ନିଜର ବ୍ୟକ୍ତି, ତାଙ୍କ ପାଇଁ କେମିତି ମଙ୍ଗଳ ମନ୍ତ୍ର, ସେ ମନ୍ତ୍ର ପ୍ରଦାନ କରନ୍ତି। ରୁଚିରାଂଶ ମନ୍ତ୍ରା, ମନ୍ତ୍ର ଶବ୍ଦର ଅର୍ଥ ବର୍ଣ୍ଣନା କରାଯାଇଛି। ମନ୍ତ୍ର କହିଲେ ମନକୁ ତ୍ରାୟତେ, ମନକୁ ଯେଉଁ ପରିତ୍ରାଣ କରି ମୁକ୍ତ କରିପାରିବ ସେ ହେଉଛି ମନ୍ତ୍ର, ମନ ତ୍ରାୟତେ ଇତି ମନ୍ତ୍ର। ତେଣୁ ଏଇ ଯେଉଁ ମନ ଆମେ ଆଲୋଚନା କରୁଥିଲେ ପୂର୍ବରୁ, ମନଟାକୁ କେମିତି ନିୟନ୍ତ୍ରଣ କରିବା ସମସ୍ତ ବୈଦିକ ଶାସ୍ତ୍ରର ମୁଖ୍ୟ ଲକ୍ଷ୍ୟ ହେଉଛି ସେଇଟା, କେମିତି ଆମେ ମନକୁ ନିୟନ୍ତ୍ରଣ କରିପାରିବା, ସେଥିପାଇଁ ମନ୍ତ୍ର। ଏବଂ ଯେତେ ମନ୍ତ୍ର ଅଛି ସବୁଠାରୁ ଶ୍ରେଷ୍ଠ ମନ୍ତ୍ର ହେଉଛି ମହାମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ମନ୍ତ୍ର। କିନ୍ତୁ ଲୋକମାନେ ଜାଣନ୍ତି ନାହିଁ କେଉଁଥିରେ ତାଙ୍କର ମଙ୍ଗଳ ରହିଛି। ଏଇଟାକୁ ପ୍ରହ୍ଲାଦ ମହାରାଜ ନୃସିଂହଦେବଙ୍କୁ ସ୍ତୁତି କରିବେ, ନୃସିଂହଦେବ ନୁହଁ ପ୍ରହ୍ଲାଦ ତାଙ୍କ ପିତାଙ୍କୁ କହିବେ ସେ କଥା, ନତେ ବିଧୁ ସୁରା ନତେ ବିଧୁ କ'ଣ ନତେ ବିଧୁ, କେଉଁଥିରେ ତାଙ୍କର ମଙ୍ଗଳ ଅଛି ସେଇଟାକୁ ସେମାନେ ଜାଣନ୍ତି ନାହିଁ, ଲୋକମାନେ ଜାଣନ୍ତି ନାହିଁ, ସେମାନେ ଭଗବାନ ଭକ୍ତ ନୁହନ୍ତି, ସେମାନେ ଜାଣନ୍ତି ନାହିଁ କେଉଁଥିରେ ତାଙ୍କର ମଙ୍ଗଳ ଅଛି। ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ କହୁଛନ୍ତି, ନତେ ବିଧୁ ସ୍ୱାର୍ଥ କରିଛି କି ବିଷ୍ଣୁ, ଆମର କେଉଁଥିରେ ସ୍ୱାର୍ଥ ସେମାନେ ଲୋକମାନେ ଜାଣନ୍ତି ନାହିଁ। ତେଣୁ ସେ ଯେଉଁ ମନ୍ତ୍ର ଦିଅନ୍ତି ସେ ମନ୍ତ୍ରରେ କ'ଣ ଉପକାର ହେବ, ବରଂ ଭୌତିକ ଜଗତରେ ଅଧିକରୁ ଅଧିକ ବନ୍ଧନ ହେବ, ବୈରାଗ୍ୟ କଥା କ'ଣ କହିବା। ତେଣୁ ସଙ୍ଗମ ରହସ୍ୟ ରୁଚିରାଂଶ ମନ୍ତ୍ରା, ରହସ୍ୟ ସଙ୍ଗମ ରହସ୍ୟ, ରହସ୍ୟ କହିଲେ ନିର୍ଜନ ସ୍ଥାନରେ, ନିର୍ଜନ ସ୍ଥାନରେ ବା ଏକୁଟିଆ ଥିବା ସମୟରେ ଆଉ କିଏ ନଥିବା ସମୟରେ ସେ ଯେଉଁ କଥା କୁହନ୍ତି ତା'ର କେମିତି ଉପକାର ହେବ ସେଭଳି ଭାବରେ ମନ୍ତ୍ର ପ୍ରଦାନ କରନ୍ତି। କିନ୍ତୁ ସେମାନେ ତ ଜାଣନ୍ତି ନାହିଁ କେଉଁଥିରେ ତାଙ୍କର ମଙ୍ଗଳ ହେବ, ସେ ଯେଉଁ ମନ୍ତ୍ର ପ୍ରଦାନ କରିବେ ସେଥିରେ କ'ଣ ମଙ୍ଗଳ ହୋଇପାରିବ। ତେଣୁ ସୃହୃ ତ ସ୍ନେହସିତ ଶିଶୁନା, ଛୋଟ ପିଲାମାନେ ଯେଉଁ ରହିଛନ୍ତି ଶିଶୁ ଛୋଟ ପିଲା ସେମାନେ କଥା କହିପାରୁନାହାନ୍ତି, କଥା କହିଲା ବେଳେ ଖଣ୍ଡି ଖଣ୍ଡି କଥା କହୁଛନ୍ତି। ସ୍ନେହସିତ ଏ ସ୍ନେହର ବନ୍ଧନ ରହିଛି ତାଙ୍କ ପ୍ରତି, ଛୋଟ ପିଲାମାନେ ଯେଉଁ କଥା କହୁଛନ୍ତି ସେ କଥା ପିତାମାତାଙ୍କୁ ବହୁତ ଆନନ୍ଦ ଲାଗୁଛି। ଯଦିଓ ଠିକ୍ ଭାବରେ କଥା କହିପାରୁନାହାନ୍ତି, କଳାକ୍ଷରାଣା ମାନେ ଠିକ୍ ଭାବରେ କଥା କହିପାରୁନାହାନ୍ତି। କଳାକ୍ଷରାଣାକୁ ଆମର ଇଏ କରାଯାଇଛି, ଓଡ଼ିଆରେ ଅନୁବାଦ କରାଯାଇଛି, ଦରୋଟି କଥା, ଦରୋଟି କଥା, ତା କଥା ଠିକ୍ ଭାବରେ କହିପାରିବନି, ଭୁଲ ଭାଲ କରି କହୁଥିବ, ଖଣ୍ଡି ଖଣ୍ଡି କଥା କହୁଥିବ, କିନ୍ତୁ ସେ କଥା ପିତାମାତାଙ୍କୁ ବହୁତ ଆନନ୍ଦ ପ୍ରଦାନ କରୁଥିବ। କଳାକ୍ଷରାଣା ମାନେ ଅନୁରକ୍ତ ଚିତା, ଏଇଟା ହେଉଛି 711 ନା। ହଁ, କଳାକ୍ଷରାଣା ଆମେ ଦେଖିବା ପ୍ରଭୁପାଦ ମହାରାଜ କ'ଣ କହିଛନ୍ତି। କଳାକ୍ଷରାଣା ପ୍ରଭୁପାଦ ମହାରାଜ ଟ୍ରାନ୍ସଲେସନଟା ବି ବହୁତ ସୁନ୍ଦର ଟ୍ରାନ୍ସଲେସନ କରିଛନ୍ତି। କଳାକ୍ଷରାଣା ମନ୍ତ୍ରମ ରହସ୍ୟ ଶିଶୁନା, କଳାକ୍ଷରାଣା ସ୍ପିକିଂ ଇନ୍ ବ୍ରୋକନ୍ ଲାଙ୍ଗୁଏଜ୍, ଖଣ୍ଡି ଖଣ୍ଡି କଥା କହିବେ, ସେ କଥାକୁ ଅନ୍ୟମାନେ ବୁଝିପାରୁନଥିବେ, କିନ୍ତୁ ତାଙ୍କର ପିତାମାତା ସେଇଟାକୁ ଶୁଣି ବହୁତ ଆନନ୍ଦିତ ହେଉଥିବେ। କଳାକ୍ଷରାଣା ଅନୁରକ୍ତ ଚିତ୍ତ, ସବୁବେଳେ ତାଙ୍କର ଚିତ୍ତରେ ଯେଉଁଠି ଥିଲେ ମଧ୍ୟ, ଅଫିସକୁ ଯାଇଥିଲେ ମଧ୍ୟ ପିଲାଙ୍କର କଥା ଆଲୋଚନା ଚାଲିଥିବ, ଯେତେବେଳେ ସୁବିଧା ମିଳିଯିବ ସମୟ ମିଳିଯିବ ପିଲାଙ୍କ, ଏମିତି ମୋର ପିଲା ଆଜି କହୁଥିଲା, ଅନୁରକ୍ତ ଚିତ୍ତ ଏଭଳି ଆସକ୍ତି ରହିଛି ହୃଦୟରେ, ସେଇ କଥା ରହିଯାଉଥିବ, ସେଇ କଥା ଚିନ୍ତା କରୁଥିବେ, ଭଗବାନଙ୍କର ଚିନ୍ତା ନାହିଁ ହୃଦୟରେ, ଏମିତି ମୋର ପିଲା ଆଜି କଲା, ଏମିତି ଖାଇଲା, ସେମିତି କଲା, ଏମିତି କହିଲା, ସେମିତି କହିଲା, ଏମିତି ହେଇକି ତାଙ୍କର ସମୟ ବିତି ଯାଉଛି। କଳାକ୍ଷରାଣା ଅନୁରକ୍ତ ଚିତ୍ତ, ଅନୁରକ୍ତ ସେଥିରେ ଆସକ୍ତି ରହିଛି, ହୃଦୟରେ ତାଙ୍କର ଚିନ୍ତା ରହିଛି, ଭଗବାନଙ୍କ ଚିନ୍ତା ରହିନାହିଁ। ଆଦ୍ୱାରା ସେମାନେ ପ୍ରକୃତରେ କେମିତି ଆସକ୍ତିରୁ ମୁକ୍ତ ହେବେ, ଅନ୍ତିମରେ ସେ କଥା କହିବେ, ଏଇ ତିନୋଟି ଶ୍ଳୋକର ଅନ୍ତିମରେ ସେ ଶ୍ଳୋକ ସେ କଥାଟି କହିବେ। କଥଂ ବିରଜ୍ୟେତ ଦୁରନ୍ତ ମୋହ, ଏ ମୋହ ବା ଏଇ ଯେଉଁ ଆସକ୍ତି, ଏଇଟାକୁ ପାର ହେବାଟା, ଏଇଟାକୁ ତ୍ୟାଗ କରିବାଟା ତ ସହଜ ନୁହଁ, କିଭଳି ସମ୍ଭବ, କଥଂ ବିରଜ୍ୟେତ ସମ୍ଭବ ହେବ, ଯଦି ସେମାନେ ଭଗବାନଙ୍କ ଶରଣରେ ଯିବେ, ନହେଲେ ଅନ୍ୟ କୌଣସି ଉପାୟରେ ଏଇଟା ସମ୍ଭବ ନୁହଁ। ଯା ତେଣୁ କଥଂ ବିରଜ୍ୟେତ ଦୁରନ୍ତ ମୋହ, ସେ କଥା କହିଲେ କହିବେ କଥା, ଆମେ ଚାଲିଛେ କଥା ଆରମ୍ଭ ଚାଲିଛି ଆମର କଥା। ତେଣୁ ଏହିଭଳି ଭାବରେ ଆସକ୍ତି ରହିଛି, ପୁତ୍ରାନ୍ ସ୍ମରଂସ୍ତାନ୍ ଧୋଇତୃ ହୃଦୟା, ସ୍ମରଣ ତାଙ୍କର ହେଉଛି, ଯୁଆଡ଼େ ଥିଲେ ମଧ୍ୟ ସେ କଥା ସ୍ମରଣ ହେଉଛି, ସ୍ତ୍ରୀ କଥା, ପିଲାମାନଙ୍କ କଥା, କେମିତି ଅଧିକ ଧନ ରୋଜଗାର କରିବା, ଏ ବିଷୟରେ ଚିନ୍ତା ଚାଲିଥିବ ତାଙ୍କର। ପୁତ୍ରାନ୍ ସ୍ମରଣ, ପିଲାମାନଙ୍କୁ ସ୍ମରଣ କରୁଥିବେ ସବୁବେଳେ, ସ୍ମରଣ ତା ଧୋଇତୃ ହୃଦୟା, ପୁତ୍ର କନ୍ୟା, କନ୍ୟା ବିବାହ କରିଗଲେ ମଧ୍ୟ ଶାଶୁଘରେ କ'ଣ କରୁଥିବ, ହୃଦୟରେ ସେଇ କଥା ରହିଛି, ଯାହା ଯେଉଁ କାମ କରନ୍ତୁ ଯାହା କରନ୍ତୁ ହୃଦୟରେ ସେଇ ଚିନ୍ତା ଚାଲିଛି। ସ୍ତ୍ରୀ ଯେଉଁ କଥା କହିଥିଲା କ'ଣ, ରହସ୍ୟ ମନ୍ତ୍ରାନ୍ ରୁଚିରାଂଶ ମନ୍ତ୍ରାନ୍, ସେ ମନ୍ତ୍ର ବହୁତ ରୁଚିର, ବହୁତ ଆନନ୍ଦ ଲାଗୁଥିବ କଥା, ଭଗବାନ କଥା ଶୁଣିବାକୁ ଆନନ୍ଦ ଲାଗୁନଥିବ, ଭଗବାନ କଥା ଶୁଣିବା ଆନନ୍ଦ ଆସୁନାହିଁ। ଏ ଭାଗବତ ଆରମ୍ଭରେ ସୁତ ଗୋସ୍ୱାମୀ ସେ କଥା କହୁଛନ୍ତି, ଆମର ଭକ୍ତି ମାର୍ଗରେ ଗଲେ ମଧ୍ୟ ଅଧିକାଂଶଙ୍କର ସେ ଭଗବାନ କଥା ପ୍ରତି ଆଗ୍ରହ ନାହିଁ। ତେଣୁ ସୁତ ଗୋସ୍ୱାମୀ ଭାଗବତର ଆରମ୍ଭରେ ସୌନକାଦେବୀ ଋଷି 88,000 ଋଷିଙ୍କୁ ସେ କଥା କହିଛନ୍ତି, ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କଥା ରହିଛି, ଧର୍ମ ସନୁଷ୍ଠିତା ପୁଂସାଂ ବିଶ୍ୱକ୍ଷେନ କଥା ସୁଜ ନୋତ୍ପାତ ଯଦି ରତି ଶ୍ରମ ଏଭଳି କେବଳ, ଆମେ ଯାହା ସବୁ ଧର୍ମ ଆଚରଣ କଲେ ଯଦି ଭଗବାନ କଥାରେ ଆଗ୍ରହ ଆସିଲା ନାହିଁ, ତାହେଲେ କେବଳ ସେ ସବୁ ଶ୍ରମ ବା ସେବଳ କେବଳ ବୃଥା ପରିଶ୍ରମରେ ଗଲା, ତାର ଫଳ କିଛି ହେଲା ନାହିଁ। ତେଣୁ ଏଇ କଥା ସବୁବେଳେ ଚିନ୍ତା ହେଉଛି, ଭଗବାନଙ୍କ ଚିନ୍ତା ନାହିଁ ହୃଦୟ ଭିତରେ, पुत्र स्मरण पुत्र को स्मरण करसंती कन्या को स्मरण करसंती एवं भातृन स्वश्रुर बा पितरौ च दीनौ भाई कथा भौणी कथा श्वश्रु बा पितरौ च दीनौ पिता माता बुढ़ा पिता माता आजिकल पिता माता स्मरण भी लोक मान हो ना पिता माता भूली जा पिता माता स्मरण करे से अत्यंत उन्नत स्तर बुझा पिता स्मरण कर पितरौ च दीनौ बार्धक्य बयस हो जाए किम चलिए केमी करेंगे ताकर स्मरण हो पितरौ च दीनौ गृहान मनोज्ञ रूपरिच्छदांश एवं घर कथा सब मनोज्ञ बहुत मन को आनंद प्रदान कर मनोज्ञ उपरिच्छदांश मनोज्ञ उरु अत्यंत आसवापत्र परिच्छदान कहले आसवापत्र सब रही अफिश्रे गोटे अफिश्रे से जने अफिश कलिक जने से आमर सब टूरींग जब सी बाहर को जो जाती टूर जाती पूरीर लोक से जड़े तांकर घर को से फोन करे आगुरी तो फोन नथिला मोबाइल नथिला पर मोबाइल हला जहाँ भी हो मोबाइल हला पर से फोन करे सब पचारे घर पूरीर घर जो रही ब्रह्मपुर घर भाई लगे थे पचपटे ट्रेन घर भाया से सब फोन कर पच कबाट दिहाई ना नहीं आउ तार माँ बुधा माँ बुधा माँ ठीक अच्छे तो यही सब से फोन कला मान से झील को ये पचारे से झील शुणी शुणी सीए जो बापा फोन करेंगे स्त्री करेंगे झील को जो झील पाइबे कह पिता बाबा कह पूर्व से कहीदेव पच को बारिक बार दि जाइए माँ ठीक अच्छे कौ पचार दरकार पड़ो ना ये समस्त दर्शा समस्त बद्धजीव मान कथा कौन प्रहलाद महाराज ये हूँ जन मुक्त जीव ये जन हूँ प्रकृत महाजन तेणु ताक विषय सब चिंता हृदय भगवान रही भगवान बसिक रही आमर जो उपनिषद वर्णना कर गोटे वृक्ष दुईट पक्षी रही गोटे पक्षी से वृक्षर सब फल को खाऊ आउ गोटे पक्षी केवल चाहक रही साक्षी हिसाब रही केतबाला से मुआड़ को लक्ष्य कर मुझे उपदेश देवी तेणु भगवान हृदय रहीकि आम भगवान को चिंता करूने दे निजर आम भगवान आम मंगल करने रही हृदय भितर रही किंतु आम आड़ नजर दौना आम यही सब भितर नजर आम चली सब आम निज लोक भावचे जदि ये शरीर त्याग हो गले शरीर छाड़देलापर से आमर कई रे ना ये क्षणस्थायी संबंध रही भौतिक जगत में संबंध हूँ क्षणस्थायी शरीर थी पर्यटन संबंध रही शरीर चलीगले से संबंध रहा किंतु जहाँ सहित आम चीर संबंध रही कि आम हृदय भितर रही अत्यंत निजर कि तथापि आम तक स्मरण करूना हृदय भितर थी आम स्मरण करूना भातृन श्वश्रुर बा पितरौ च दीनौ गृहान मनोज्ञ रूपरिच्छदांश जहाँ सब उपकरण सब रही बहुत बहुत दामी जिनस बहुत रही अलंकार फलंकार आजिकल सब लकर रहा आगुरी से ना सब घर भितर रहा प्रति कौट रखिए लुचिक रखिथे ये सुरक्षित है कि ना से विषय चिंता चली तेणु ये भाव में वृत्ति पुल्या पशुवृत्य वर्गान पशु से मोटरसाइकल सैकेल सब ना सब घोड़ा सब रखुले घोड़ा हाथी इत्यादि रखुले जानवान पर एवं निजर सेवक रही थे एवं जो वृत्ति चाकरी का कार्य सब जो कर विषय चिंता चली थी विषय चिंता सब सका उठला बेले उठला आरंभ कर आती पर्यटन से चिंता चली थी जो आसक्ति आसक्ति केमी मंगल हम केमी भल रे केमी दुर्दशार मुक्त हे यही विषय चिंता चली थी प्लान प्रोजेक्ट चल थ तेणु तेर श्लोक कौन गोटे उदाहरण उदाहरण दौरान प्रहलाद महाराज त्यजेत त्यजेत कोष स्पृतिपेह मान कर्माणि लोभाद अभितृप्त काम औपस्त जेह बहुमन्यमान कथं विरज्येत दुरंत मोह ये मोह ये आसक्ति रही प्रहलाद महाराज गोटे उदाहरण दौरान ଆମର ଯେଉଁ ରେଶମୀ ପୋକ ରହିଛି, କ'ଣ ତାକୁ କହନ୍ତି, ରେଶମ କୀଟ, ରେଶମ, ହଁ ରେଶମ କୋତା ଲେଖା ହେଇଛି, ରେଶମ ଗୁଟି, ରେଶମ ପୋକ ଯେଉଁ ରେଶମ ତିଆରି ହୁଏ, ଏଣ୍ଡି ପୋକ ଯେଉଁ କୁହାଯାଏ, ସେ ଯେଉଁ ଗୋଟେ କରିଥିବ କୋଷ, ଗୋଟେ କରିଥିବ ଗୋଟେ ଗୃହ, ତା'ର ନିର୍ମାଣ କରିଥିବ, ସେ ଆନନ୍ଦ ରହିବା ପାଇଁ ଗୃହଟି କରିଥିବ, ଏଭଳି ନିମଜ୍ଜିତ ହୋଇକି ସେ ଗୃହଟି କରିଥିବ, ସେଥିରୁ ବାହାରିବା ପାଇଁ ବାଟ ନଥିବ, ଗୃହଟି ନିର୍ମାଣ ହୋଇସାରିଲା ପରେ ତା ଭିତରେ ସେ ବନ୍ଦୀ ହୋଇକି ରହିଯାଏ ଏବଂ ସେଇଠି ସେ ମୃତ୍ୟୁବରଣ କରେ। ଆଉ ଯଦି ବା ଜୀବିତ ଥାଏ, ଲୋକମାନେ ଯେଉଁ ସେ ସଂଗ୍ରହ କରନ୍ତି ରେଶମ ବସ୍ତ୍ର ପରିଧାନ ଯେଉଁ କରନ୍ତି, ରେଶମ ବସ୍ତ୍ର ପାଇଁ ସେ ସବୁ ଆଣନ୍ତି, ସେ ଫଳକୁ ଆଣିକରି ତାକୁ ବୁଡ଼େଇ ଦିଅନ୍ତି ଗରମ ପାଣିରେ, ସେଠି ସେ ମୃତ୍ୟୁବରଣ କରେ। ବାହାରକୁ ଯିବା ପାଇଁ ବାଟ ନଥାଏ, ଏଭଳି ଭାବରେ ଘରଟି ନିର୍ମାଣ କରିଥାଏ, ଯିବା ପାଇଁ ବାଟ ନଥାଏ। ଆମେ ଗତକାଲି କହୁଥିଲେ ଭଗବାନ ଏଭଳି ଆମକୁ ଘରଟି କରିଛନ୍ତି ଯେଉଁଥିରେ ନଅଟି ବାଟ ରଖିଛନ୍ତି, କିନ୍ତୁ ଆମେ ଚାହୁଁନାହୁଁ ଯିବା ପାଇଁ। କିଭଳି ଭାବରେ ନା, ଏଇ ଯେଉଁ କୋଷ ରେଶମ ପୋକ ଯେଉଁଭଳି ଭାବରେ ଗୃହଟି ନିର୍ମାଣ କରିଛି, ଯିବା ପାଇଁ ବାଟ ନଥାଏ, ସେ ଚାହିଁଲେ ମଧ୍ୟ ଛଟପଟ ହୋଇକି ମୃତ୍ୟୁବରଣ କରେ, ସିନା ଯାଇ ବାହାରିପାରେ ନାହିଁ। ସେହିଭଳି ଭାବରେ ଆମର ଏ ଯେଉଁ ଶରୀରଟି ରହିଛି, ଏତେ ଆସକ୍ତି ଆମର ରହିଛି, ବାଟ ଥିଲେ ମଧ୍ୟ ଆମେ ସେଥିରୁ ବାହାରିବା ପାଇଁ ଚାହୁଁନାହିଁ। ତେଣୁ ତେଜେତ କୋଷ ସ୍କୃତି ସ୍କୃତିବେହମାନ, ଏଇ ଯେଉଁ କୀଟଟି ଯାହାକୁ କହନ୍ତି ରେଶମ କୀଟ, ଏଣ୍ଡି ପୋକ ବୋଲି କୁହାଯାଏ, ଏଣ୍ଡି ପୋକ ନା କ'ଣ ସେଇଟା, ଏଣ୍ଡି ପୋକ ନା ବସ୍ତ୍ର ଯେଉଁ ହେଉଛି, ସେଇଟା ଖଦି ବସ୍ତ୍ର, ସେଇଟା ଆଉ ଗୋଟେ ପୋକ, କିନ୍ତୁ ଏ ରେଶମ ପୋକ ଯେଉଁ ରେଶମ ବସ୍ତ୍ର ଯେଉଁ ହେଉଛି, ବହୁତ ଦାମୀ, ବହୁତ କଷ୍ଟଲି ସେ ବସ୍ତ୍ର ରେଶମ ପୋକ। ତେଣୁ ଏମାନେ ଯେଉଁ କୋଷ ନିର୍ମାଣ କରନ୍ତି, ତା ଦେହରେ ଆଉ ବାହାରିବା ପାଇଁ ବାଟ ରଖନ୍ତି ନାହିଁ। ସେଇଭଳି ଭାବରେ ଏଇ ଯେଉଁ ଲୋକମାନେ ସାଧାରଣତଃ ଏଇଭଳି ଭାବରେ କର୍ମରେ ବନ୍ଧନ ରହିଯାଆନ୍ତି। କର୍ମାଣି ଲୋଭା ଦବିତୃପ୍ତ କାମ, ଲୋଭ ଗୋଟିଏ ପରେ ଆହୁରି ଅଧିକରୁ ଅଧିକ ସଂଗ୍ରହ କରିବା ପାଇଁ ଯେଉଁ ଲୋଭ ରହିଛି, ସେଇ ଧନ ସଂଗ୍ରହ କରି କାମନା ପୂରଣ କଲେ ମଧ୍ୟ ତୃପ୍ତ ହୋଇପାରନ୍ତି ନାହିଁ, କାମନା ବଢ଼ି ବଢ଼ିକା ଯାଇଥାଏ ଚାଲୁଥାଏ। ତେଣୁ ବିଶେଷ ଭାବରେ ଏଇ ଯେଉଁ କାମନା ଆସୁଛି, ଔପସ୍ଥ ଜୟଂ ବହୁମନ୍ୟମାନ, ଔପସ୍ଥ ଜୟଂ କହିଲେ, ଔପସ୍ଥ କହିଲେ ଏଇ ଯେଉଁ ମୈଥୁନ ସୁଖ, ଏବଂ ଜୟଂ କହିଲେ ଜୁହା ରସନା, ଖାଦ୍ୟ ଗ୍ରହଣ କରିବା ବା ଖାଦ୍ୟ ପାନୀୟ ସବୁ ରହିଛି, ପାନୀୟରେ ମଧ୍ୟ ନିଶା ପାନୀୟ ରହିଛି, ଖାଦ୍ୟ ରହିଛି। ଏଇଭଳି ଭାବରେ ଏଇ ଯେଉଁ ଔପସ୍ଥ ଜେହ୍ୟ ବହୁମାନ୍ୟମାନ, ଏଇଟାକୁ ସେମାନେ ବହୁ ବହୁ କ'ଣ ତାକୁ ବହୁ ଭାବରେ ତାକୁ ବହୁମାନ୍ୟ କରନ୍ତି, ବା ତାକୁ ସେଇଟା ହିଁ ଜୀବନର ଲକ୍ଷ୍ୟ ବୋଲି ଚିନ୍ତା କରନ୍ତି। ଔପସ୍ଥ ଜେହ୍ୟ ବହୁମାନ୍ୟମାନ, କେମିତି ଅଧିକରୁ ଅଧିକ ଉପଭୋଗ କରିବା, ଏଇ କଥା ହିଁ ତାଙ୍କର ଚାଲିଥାଏ, ଚିନ୍ତା ଚାଲିଥାଏ। ତେଣୁ ଏ ପରିସ୍ଥିତିରେ ପ୍ରହ୍ଲାଦ ମହାରାଜ ତାଙ୍କ ସାଙ୍ଗମାନଙ୍କୁ କହୁଛନ୍ତି, କେତେ ଏ ଭୌତିକ ଜଗତର କେମିତି ଆମର ଆସକ୍ତି ରହିଛି, ତେଣୁ ଏଥିରୁ ଆମେ କେମିତି କଥଂ ବିରଜିତ ଦୂରନ୍ତ ମୋହ, କେମିତି ଏ ମୋହ ବା ଏ ବନ୍ଧନ ବା ଏ ଆସକ୍ତିରୁ ଜଣେ ଉଦ୍ଧାର ହୋଇପାରିବ। ସେମାନେ ତ ଜାଣନ୍ତି ନାହିଁ, ସେମାନେ ବନ୍ଦୀ ଅବସ୍ଥାରେ ଅଛନ୍ତି, ମୁକ୍ତ ଅବସ୍ଥା ମୁକ୍ତ ହେବା ପାଇଁ କ'ଣ ଚିନ୍ତା କରିବା, ସେମାନେ ଚିନ୍ତା କାହିଁ କରିବେ, ସେମାନେ ତ ଜାଣନ୍ତି ନାହିଁ ସେମାନେ ବନ୍ଦୀ ହୋଇକି ରହିଛନ୍ତି। ତେଣୁ ଯେତେବେଳେ ଜାଣିଲେ ମଧ୍ୟ ସେମାନେ ଆଉ ବାହାରି ପାରିବେ ନାହିଁ, ଏତେ ଭାବରେ ଶକ୍ତ ବନ୍ଧନରେ ରହିଛନ୍ତି ସେମାନେ। କଥଂ ବିରଜିତ ଦୂରନ୍ତ ମୋହ, ତାଙ୍କ ସାଙ୍ଗବାଳକ ମାନେ ଛୋଟ ପିଲା, ସେମାନେ କ'ଣ ଜାଣନ୍ତି ଏତେ ଜିନିଷ, ଯାହା ହେଉ ଶୁଣିକିରି ପ୍ରହ୍ଲାଦରୁ ଶୁଣିକିରି କିଛି କିଛି ଜାଣୁଥିବେ, ଆମର ମଧ୍ୟ ସେଇ ଅବସ୍ଥା ହେବ, ଏ ମଧ୍ୟ ଚିନ୍ତା କରୁଥିବେ। ପ୍ରଭୁପାଦ ମହାରାଜ ମଧ୍ୟ ଭାବାର୍ଥରେ କେତେ କଥା କହୁଛନ୍ତି। ତେଣୁ 14 ଶ୍ଳୋକରେ କହୁଛନ୍ତି ପ୍ରହ୍ଲାଦ ମହାରାଜ, କୁଟୁମ୍ବ ପୋଷାୟ ବିୟନ୍ ନିଜାୟୁ ନ ବୁଧ୍ୟତେ ଅର୍ଥଂ ବିହତଂ ପ୍ରମତଃ ସର୍ବତ୍ର ତାପ ତ୍ରୟ ଦୁଃଖିତାତ୍ମା ନିର୍ବିଦ୍ୟତେ ନ ସ୍ୱକୁଟୁମ୍ବ ରାମ। ସ୍ୱକୁଟୁମ୍ବ ରାମ, ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଗୋଟେ ହେଉଛନ୍ତି ଆତ୍ମାରାମ, ଆଉ ଜଣେ ହେଉଛନ୍ତି ଇନ୍ଦ୍ରିୟାରାମ। ଆତ୍ମାରାମ ବ୍ୟକ୍ତି ଖୁବ୍ କ୍ୱଚିତ ଲୋକ ଆସିବେ, ହଜାର 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 ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଜଣେ ଆତ୍ମାରାମ ଆମେ ପାପମାନେ ପାଇବେ, କିନ୍ତୁ ଅଧିକାଂଶ ହେଉଛନ୍ତି ଇନ୍ଦ୍ରିୟାରାମ। ପ୍ରହ୍ଲାଦ ମହାରାଜ କହୁଛନ୍ତି ସ୍ୱକୁଟୁମ୍ବ ରାମ, ଭଗବାନ କହିଲେ ଇନ୍ଦ୍ରିୟାରାମ, ଭଗବଦ୍ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ। ଭଗବାନ ଏଇ ଭୌତିକ ଜଗତରେ କେମିତି ଚଳିବା ପାଇଁ ହେବ ସେଥିପାଇଁ ନିୟମ ନିୟମ ଜାରି କରିଛନ୍ତି ବା ନିୟମ ଦେଇଛନ୍ତି ଏଇଭଳି ଭାବରେ ତୁମେ ଚଳିବ ଯେଭଳି ଭାବରେ ଅନ୍ନାଦ ଭବତି ଭୂତାନି ପର୍ଜନାଦ ଅନ୍ନସମ୍ଭବ ଯଜ୍ଞାନ୍ତ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ ମନୁଷ୍ୟମାନଙ୍କର ଯେଉଁ ଆବଶ୍ୟକତା ରହିଛି ଅନ୍ନ ଅନ୍ନାଦ ଭବତି ଭୂତାନି ପର୍ଜନାଦ ଅନ୍ନସମ୍ଭବ ଅନ୍ନଟା କେମିତି ହେଉଛି ନା ବୃଷ୍ଟି ମାଧ୍ୟମରେ ଅନ୍ନ ହେଉଛି ବୃଷ୍ଟି କେମିତି ହେଉଛି ନା ଯଜ୍ଞାନ୍ତ ଭବତି ପର୍ଜନ୍ୟ ଏ ତୃତୀୟ ଅଧ୍ୟାୟରେ ଭଗବତୀତାର ଭାନ କହୁଛନ୍ତି ଯଜ୍ଞ ମାଧ୍ୟମରେ ବୃଷ୍ଟି ହେଉଛି ଯଜ୍ଞ କହିଲେ ଯଜ୍ଞ କର୍ମ ସମୁଦ୍ଭବ କର୍ମ କେଉଁ କର୍ମ ନା ବେଦରେ ସେସବୁ କର୍ମ ବର୍ଣ୍ଣିତ ହୋଇଛି କର୍ମ ବ୍ରହ୍ମ ଭବ ବିଧି କର୍ମ ଯେଉଁଟାକ ବେଦରେ ବା ବ୍ରହ୍ମ କହିଲେ ବେଦ ବେଦରେ ସେସବୁ କର୍ମ ଅନୁମୋଦିତ କର୍ମ ରହିଛି ସେହି କର୍ମ କଲେ ସେଇଟା ଗୋଟେ ଯଜ୍ଞରେ ପରିଣତ ହେବ ତେଣୁ କର୍ମ ବ୍ରହ୍ମ ଭବିଧି ବ୍ରହ୍ମା ଅକ୍ଷର ସମୁଦ୍ଭବ ବେଦ କେଉଁଠୁ ଆସୁଛନ୍ତି ନା ଅକ୍ଷର ଭଗବାନଙ୍କଠାରୁ ଆସୁଛନ୍ତି ବ୍ରହ୍ମା ବା ବେଦ ଭଗବାନଙ୍କ ନିଶ୍ୱାସରୁ ବେଦ ଆସୁଛନ୍ତି ବ୍ରହ୍ମା ଅକ୍ଷର ସମୁଦ୍ଭବ ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠା ତେଣୁ ସମସ୍ତ ବେଦରେ ଏହିସବୁ ଯଜ୍ଞ ବିଷୟରେ ବା ଏଇ ଯେଉଁ ଅନୁମୋଦିତ କର୍ମ ବିଷୟରେ ବର୍ଣ୍ଣନା କରାଯାଇଛି ତେଣୁ ଏହିଭଳି ଭାବରେ ଭଗବାନ ଗୋଟେ ଚକ୍ର ସୃଷ୍ଟି କରିଛନ୍ତି ଭଗବତ ଗୀତାରେ ତୃତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଏବଂ ପ୍ରବର୍ତ୍ତିତ ଚକ୍ର ଏ ଚକ୍ର ଭଗବାନ ତିଆରି କରିଛନ୍ତି ଏ ଚକ୍ର ଅନୁସାରେ ଆମେ କାର୍ଯ୍ୟ କରିବା କଥା ଏଇ ନିୟମ ଅନୁସାରେ କାର୍ଯ୍ୟ କରିବା କଥା କିନ୍ତୁ ଏବଂ ପ୍ରବର୍ତ୍ତିତ ଚକ୍ର ନାନୁବର୍ତ୍ତ୍ୟ ଦିହଜ କିନ୍ତୁ ଏଇ ନିୟମକୁ ଯେଉଁମାନେ ମାନନ୍ତି ନାହିଁ ସେମାନେ ହେଉଛନ୍ତି ଇନ୍ଦ୍ରିୟାରାମ ଏବଂ ପ୍ରବର୍ତ୍ତିତ ଚକ୍ର ନାନୁବର୍ତ୍ତ୍ୟ ଦିହଜ ଅଘାୟୁ ଇନ୍ଦ୍ରିୟାରାମ ତାଙ୍କର ଆୟୁଷ ପାପପୂର୍ଣ୍ଣ ହୋଇଯାଉଛି ପାପରେ ସେମାନେ ଲିପ୍ତ ରହୁଛନ୍ତି ତାଙ୍କର ଆୟୁଷ ମଧ୍ୟ ପାପପୂର୍ଣ୍ଣ ଆୟୁଷ ହୋଇଯାଉଛି ଅଘାୟୁ ଇନ୍ଦ୍ରିୟାରାମ ସେମାନେ ଇନ୍ଦ୍ରିୟରେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଇନ୍ଦ୍ରିୟାରାମ ବୋଲି କୁହାଯାଉଛି ତେଣୁ ପ୍ରହ୍ଲାଦ ମହାରାଜ ମଧ୍ୟ ଏଠି ସ୍ୱ କୁଟୁମ୍ବ ରାମ ବୋଲି କହୁଛି ଇନ୍ଦ୍ରିୟଠୁ ଏଠି ଆଉ ଟିକେ ଉନ୍ନତ ସ୍ତରର କୁଟୁମ୍ବମାନଙ୍କର ନିଜ ଇନ୍ଦ୍ରିୟ ଛଡ଼ା ସେମାନଙ୍କର ଇନ୍ଦ୍ରିୟ ପାଇଁ ମଧ୍ୟ ସେ ଚେଷ୍ଟା କରୁଛନ୍ତି ସ୍ୱ କୁଟୁମ୍ବ ରାମ ସେମାନେ କିନ୍ତୁ ସମସ୍ତେ ଅନ୍ତିମରେ ସେ ଇନ୍ଦ୍ରିୟାରାମରେ ଯାଉଛନ୍ତି ଆତ୍ମାରାମ ବିଷୟରେ ସେମାନେ ହୋଇପାରିଲେ ନାହିଁ ଆମେ ଇନ୍ଦ୍ରିୟ ନୁହଁ ଆମେ ଇନ୍ଦ୍ରିୟଠାରୁ ଉର୍ଦ୍ଧ୍ୱରେ ଭଗବତ ଗୀତାରେ ଭଗବାନ ବୁଝେଇଦେଲେ ତମେ ଇନ୍ଦ୍ରିୟ ନୁହଁ ଅର୍ଜୁନ ଇନ୍ଦ୍ରିୟାଣି ପରାନ୍ୟ ଆହୁର ଇନ୍ଦ୍ରିୟ ବି ପରମ ମନ ମନସ୍ତୁ ପରା ବୁଦ୍ଧି ଯେଉଁ ବୁଦ୍ଧି ପରତସ୍ତୁ ସ ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ହେଉଛି ମନ ମନର ଉର୍ଦ୍ଧ୍ୱରେ ହେଉଛି ବୁଦ୍ଧି ବୁଦ୍ଧିର ଉର୍ଦ୍ଧ୍ୱରେ ହେଉଛି ଆମେ ଆତ୍ମା ତେଣୁ ଆତ୍ମାରେ ଆମେ ଆନନ୍ଦିତ ହେବା କଥା ଆତ୍ମାରାମ ହେବା କଥା କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ଇନ୍ଦ୍ରିୟାରାମରେ ରହିଯାଇଛେ ତେଣୁ ଏଇ ଇନ୍ଦ୍ରିୟରାମ ବା ସ୍ୱକୁଟୁମ୍ବ ରାମ ବିଷୟରେ ପ୍ରହ୍ଲାଦ ମହାରାଜ କହୁଛନ୍ତି କେତେ ହତଭାଗ୍ୟ ସେମାନେ ଭଗବାନ କହିଲେ ହଗାୟୁ ତାଙ୍କର ଆୟୁଷ ପାପପୂର୍ଣ୍ଣ ଆୟୁଷ ହୋଇଯାଉଛି ମୋଘଂ ପାର୍ଥ ସହଜୀବତି ସେମାନେ ଯେଉଁ ଜୀବନ ଧାରଣ କରନ୍ତି ସେଇଟା ମଧ୍ୟ ବୃଥା ବୃଥାରେ ଜୀବନ ଧାରଣ କରନ୍ତି ତେଣୁ ପ୍ରହ୍ଲାଦ ମହାରାଜ କଥା କହୁଛନ୍ତି କୁଟୁମ୍ବ ପୋଷାୟ ବିୟନ୍ ନିଜାୟୁ କୁଟୁମ୍ବ କେମିତି ପାଳନ କରିବେ କୁଟୁମ୍ବ କୁତ୍ସିତ କର୍ମ କରି ମଧ୍ୟ ନିଜ ପରିବାରକୁ ଯେଉଁମାନେ ପାଳନ ସେଇଟା କୁଟୁମ୍ବ ବୋଲି କୁହାଯାଏ କୁଟୁମ୍ବ ଶବ୍ଦର ଅର୍ଥ ହେଉଛି ଏଇଟା କୁଟୁମ୍ବ କୁତ୍ସିତ କର୍ମ କରିବା ମଧ୍ୟ ସେମାନେ ପଶ୍ଚାତପଦ ହେବେ ନାହିଁ ଯଦିଓ ଜାଣନ୍ତି ଏହିସବୁ କାର୍ଯ୍ୟ କରିବା କଥା ନୁହଁ ଇଏ ହେଉଛି ନିଷିଦ୍ଧ କାର୍ଯ୍ୟ ଏଇଟା କରିବା କଥା ନୁହଁ ସରକାରଙ୍କ ନିୟମ ଭଙ୍ଗ ହେବ ବା ଭଗବାନ ଯେଉଁ ନିୟମ କରିଛନ୍ତି ସେଇଟା ନିୟମ ଭଙ୍ଗ ହେବ ଜାଣିକରି ମଧ୍ୟ ସେମାନେ କରନ୍ତି ସେଥିପାଇଁ କୁଟୁମ୍ବ ବୋଲି କୁହାଯାଏ ନିଜର ପରିବାରମାନଙ୍କୁ ତାଙ୍କୁ ଆନନ୍ଦରେ ରଖିବା ପାଇଁ କୁଟୁମ୍ବ ସେଥିପାଇଁ ଶବ୍ଦ ବ୍ୟବହାର କରାଯାଏ କୁଟୁମ୍ବ କହିଲେ କୁତ୍ସିତ କର୍ମ କରିବା ମଧ୍ୟ ସେମାନେ ପଶ୍ଚାତପଦ ହେବେ ନାହିଁ ଏକଥା କରିବା କଥା ନୁହଁ ଜାଣିକରି ମଧ୍ୟ ସେମାନେ କରନ୍ତି ଏତେ ଆସକ୍ତି ତାଙ୍କ ପ୍ରତି ରହିଛି ସେ କଥା ସ୍ୱ କୁଟୁମ୍ବ ପୋଷାୟ ତାଙ୍କୁ ପୋଷଣ କରିବା ପାଇଁ କୁଟୁମ୍ବ ପୋଷାୟ ବିୟନ୍ ନିଜ ଆୟୁ ନିଜର ଆୟୁକୁ ମଧ୍ୟ ବ୍ୟର୍ଥ କରିଦେଉଛନ୍ତି ନିଜ ଆୟୁକୁ ମଧ୍ୟ ନଷ୍ଟ କରିଦେଉଛନ୍ତି ଏସବୁ ଆମେ କହୁଥିଲେ ସୂର୍ଯ୍ୟଙ୍କର ଉଦୟରୁ ଅସ୍ତ ଭିତରେ ସମସ୍ତଙ୍କର ଆୟୁଷ ହରଣ ହୋଇଯାଉଛି କିନ୍ତୁ ଯେଉଁମାନେ ଭଗବାନ କଥାରେ କିଛି ସମୟ ବିତାଉଛନ୍ତି ତାଙ୍କର ଆୟୁଷ ହରଣ ହୋଇପାରୁନାହିଁ ତେଣୁ ଏମାନେ ଏତେ ବ୍ୟସ୍ତ ରହିଛନ୍ତି ତାଙ୍କୁ ସମୟ ମିଳୁନାହିଁ ଟିକିଏ ଆସ ମନ୍ଦିରକୁ ଆସ ଭଗବାନ କଥା ଶୁଣ ଯେତେ ବ୍ୟବସ୍ଥା କଲେ ମଧ୍ୟ ସେମାନେ ଆସିପାରୁନାହାନ୍ତି କେତେ ଜଣ କହନ୍ତି ଆମକୁ ମରିବା ପାଇଁ ମଧ୍ୟ ସମୟ ନାହିଁ, ଏତେ ଆମେ ବ୍ୟସ୍ତ ରହିଛୁ ମରିବା ପାଇଁ ମଧ୍ୟ ସମୟ ନାହିଁ। ତେଣୁ ସେ କଥା ଏଠି କୁହାହେଉଛି, ବିୟଣ୍ଡ ନିଜ ଆୟୁ, ନିଜର ଆୟୁକୁ ବ୍ୟର୍ଥ କରିଦେଉଛନ୍ତି ସେମାନେ କୁଟୁମ୍ବ ପାଳନ କରିବା ପାଇଁ। ନ ବୁଦ୍ଧିହେତ ଅର୍ଥଂ ବିହତଂ ପ୍ରମତ, ସେମାନେ ପ୍ରମତ ଅବସ୍ଥାରେ ରହିଛନ୍ତି, ପାଗଳ ଅବସ୍ଥାରେ ରହିଛନ୍ତି। ନ ବୁଦ୍ଧିହେତେ ପ୍ରକୃତ ଆମ ଅର୍ଥ କେଉଁଥିରେ ରହିଛି ସେଇଟାକୁ ସେମାନେ ବୁଝିପାରନ୍ତି ନାହିଁ, ସେମାନେ ଏହିଭଳି ଭାବରେ ପାଗଳ ଅବସ୍ଥାରେ କାର୍ଯ୍ୟ କରୁଛନ୍ତି। ସର୍ବତ୍ର ତାପତ୍ରୟ ଦୁଃଖିତ ଆତ୍ମା, ସବୁବେଳେ ତାପତ୍ରୟରେ ସେମାନେ ଦଗ୍ଧୀଭୂତ ହେଉଛନ୍ତି, ଦୁଃଖିତ ଆତ୍ମା ଦୁଃଖିତ ହୋଇକି ରହୁଛନ୍ତି, ତଥାପି ସେମାନେ ସୁଖ ପାଇବା ପାଇଁ ଚେଷ୍ଟା କରୁଛନ୍ତି। ନିର୍ବିଦ୍ୟତେ ନ ସ୍ୱ କୁଟୁମ୍ବ ରାମ, ସେଠି ସେ କଥା କହିଲେ କଥାଙ୍କୁ ବିରୋଧିତ ବର୍ତ୍ତମାନ ମଧ୍ୟ ସେ କଥା କହୁଛନ୍ତି, ନିର୍ବିଦ୍ୟତେ ନ ସେଥିରୁ ବୈରାଗ୍ୟ ଆସିପାରୁନାହିଁ। ସ୍ୱ କୁଟୁମ୍ବ ରାମ, ନିଜର ମନେକର ନିଜର ବନ୍ଧୁବର୍ଗମାନଙ୍କୁ କେମିତି ତାଙ୍କର ମଙ୍ଗଳ ହେବ ସେ ବିଷୟରେ ସେମାନେ ଚିନ୍ତା କରିକରି ମୃତ୍ୟୁ ସମୟରେ ମଧ୍ୟ ସେ କଥା ଚିନ୍ତା କରୁଛନ୍ତି। ଆମର ଗୋଟେ କଥା ରହିଛି ପୁରାଣରେ, ଜଣେ ବ୍ୟକ୍ତି ଏଇଭଳି ଭାବରେ ଏଇ ପ୍ରହ୍ଲାଦ ମହାରାଜ କହିବା ଅନୁସାରେ ସେ ସେଇଭଳି ଭାବରେ ଥିଲା ଜଣେ ଆଦର୍ଶ ଗୃହସ୍ଥ, ପରିବାର ବର୍ଗମାନଙ୍କୁ କେମିତି ମଙ୍ଗଳ ହେବ ସେ ବିଷୟରେ ଚିନ୍ତା କରିକରି ଜୀବନ ଚାଲିଗଲା। ତ ନାରଦମୁନି ମଝିରେ ମଝିରେ ଆସନ୍ତି, ତାକୁ ତା ପାଇଁ ଆସନ୍ତି, ତାକୁ କହନ୍ତି ଯେ ଭଗବାନ ଗୋଟେ ଭଜନ କର ନା, ଏବେ ତ ଏମିତି ସବୁ ଅସୁବିଧା ଅଛି, ଆଉ କିଛି ବର୍ଷ ଯାଉ ପିଲାମାନଙ୍କ ବାସ ବିବାସ ହେଇଯାଆନ୍ତୁ, ତାପରେ ଭଗବାନଙ୍କୁ ଭଜନ କରିବା। ତେଣୁ ଏମିତି ହେଇକରି ତାଙ୍କ ମୃତ୍ୟୁ ହେଇଗଲା, ଭଗବାନ ଭଜନ ସେ କରିପାରିଲେ ନାହିଁ। କିନ୍ତୁ ମୃତ୍ୟୁ ହେଇଗଲା ପରେ ପରିବାରମାନଙ୍କ କେମିତି ସେମାନେ ଯେଉଁ ଧନ ସମ୍ପତ୍ତି ସବୁ ସେ ସଞ୍ଚୟ କରି ରଖିଥିଲେ ପରିବାରବର୍ଗ ସେଇଟାକୁ କାଳେ ନଷ୍ଟ କରିଦେବେ, ସେଥିପାଇଁ ସେ ସର୍ପ ହେଇକି ଜଗିକି ରହିଲେ, ସେ ଧନ ସମ୍ପତ୍ତିକୁ ସର୍ପ ହେଇକି ଜଗିକି ରହିଲେ। ପୁଣି ନାରଦମୁନି ଆସି କହିଲେ ଏ ଯେ ବର୍ତ୍ତମାନ ବି ଭଜନ କର, ନା ନାଇଁ ମୁଁ ଏସବୁ ଜଗିକି ରହିଛି, ବର୍ତ୍ତମାନ ସମୟ ନାହିଁ ମୋତେ ଭଗବାନଙ୍କ ଭଜନ କରିବା ପାଇଁ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ନାରଦମୁନି ତାଙ୍କ ପରିବାର ବର୍ଗକୁ କହିଦେଲେ, କହିଲେ ଦେଖ ଏଠି ଜଣେ ସାପଟେ ରହିଛି, ତୁମର ତୁମକୁ ଦଂଶନ କରିବା ପାଇଁ ଯାଇକି ରହିଛି, ତାକୁ ହତ୍ୟା କର ବୋଲି କହିବାରୁ ହତ୍ୟା କର, ସେତେବେଳେ ତାର ବୁଦ୍ଧି ପଶିଲା। ଯାହା ହଉ ସେ ନାରଦମୁନିଙ୍କ କୃପାରୁ ଭଗବାନ ଭକ୍ତ ହେଲେ। ତେଣୁ ଜଣେ ଭଗବାନ, ଆମର ଶ୍ରୀଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଜଣେ ଭକ୍ତ କରିବା ପାଇଁ ଜଣେ ଗୁରୁଙ୍କୁ, ଆଧ୍ୟାତ୍ମିକ ଗୁରୁଙ୍କୁ ଗ୍ୟାଲନ୍ ଗ୍ୟାଲନ୍ ବ୍ଲଡ୍ ଖର୍ଚ୍ଚ କରିବାକୁ ପଡ଼େ। ଜୟ ଶ୍ରୀ ସୀତାରାମ ହନୁମାନ ଯୋଉ କି ଗ୍ୟାଲନ୍ ଗ୍ୟାଲନ୍ ବ୍ଲଡ୍ ଖର୍ଚ୍ଚ କରିବାକୁ ପଡ଼େ। ତେଣୁ ସେମାନେ ଜାଣିପାରନ୍ତି ନାହିଁ ପ୍ରକୃତରେ ତାଙ୍କର କେଉଁଥିରେ ତାଙ୍କର ସ୍ୱାର୍ଥ ରହିଛି, ସେମାନେ ଜାଣିପାରନ୍ତି ନାହିଁ। ତେଣୁ ସବୁଠାରେ ସେମାନେ ତାପତ୍ରରେ ଦଗ୍ଧୀଭୂତ ହେଇ ଦୁଃଖିତାତ୍ମା, ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ, ପ୍ରକୃତ ସୁଖ ପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ ନିର୍ବିଦ୍ୟତେ ନ ସ୍ୱ କୁଟୁମ୍ବ ରାମ, ତେଣୁ ଏଇ ଭୌତିକ ଆସକ୍ତିରୁ ବା ଏଇ ଯେଉଁ ପରିବାର ଆସକ୍ତିରୁ ସେମାନେ ମୁକ୍ତ ହୋଇପାରନ୍ତି ନାହିଁ, ସ୍ୱ କୁଟୁମ୍ବ ରାମ। ଏଭଳି ଭାବରେ ଏସବୁ କଥା କୁହାଯିବ, କେତେ ଆମର ଏଇ ରହିଛି। ତେଣୁ ଏଇଭଳି ଭାବରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ମଧ୍ୟ ଆମେ ଭଗବାନଙ୍କର ଭଜନ କରୁନାହିଁ, ଯଦିଓ ମନୁଷ୍ୟ ଜନ୍ମ ସେଇଥିପାଇଁ ଉଦ୍ଦିଷ୍ଟ ହୋଇଛି କେମିତି ଆମେ ଭଗବାନ ଭଜନ କରିବା। ତେଣୁ ଏଇଭଳି ଭାବରେ ରହିଛନ୍ତି କଥା, ଆମର ସମୟ ହୋଇଯାଉଛି, ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା। 14 ଶ୍ଳୋକ ଯାଏ ଆମେ ଆଜି ଆଲୋଚନା କଲେ, 26 ଶ୍ଳୋକ ଅଛନ୍ତି, ଆସନ୍ତାକାଲିଠୁ ନୃସିଂହଦେବଙ୍କର ଆବିର୍ଭାବ ଆରମ୍ଭ ହୋଇଯିବ। ତେଣୁ ନୃସିଂହଦେବଙ୍କର ଆବିର୍ଭାବ ଉପଲକ୍ଷେ ଆମ ଆସନ୍ତାକାଲି ସକାଳେ ଭଗବାନ ନୃସିଂହଦେବଙ୍କ ବିଷୟରେ କୁହାଯିବ, ଉପରବେଳା ମଧ୍ୟ ନୃସିଂହଦେବଙ୍କ ବିଷୟରେ କୁହାଯିବ, କାଲି ଆମର ଉପବାସ ରହିଛି, ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ। ନୃସିଂହଦେବଙ୍କର କାଲି ଆବିର୍ଭାବ ହୋଇଥିଲା, ଭାଗବତ ସପ୍ତମ ସ୍କନ୍ଧରେ ନୃସିଂହଦେବଙ୍କ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, ଏବଂ ଅଷ୍ଟମ ଅଧ୍ୟାୟରେ ଭଗବାନ ନୃସିଂହଦେବଙ୍କର ଆବିର୍ଭାବ କଥା କୁହାଯାଇଛି। ତେଣୁ କାଲି ଉପରବେଳା ଆମେ ଭଗବାନ ନୃସିଂହଦେବଙ୍କର କଥା କହିବା, ତେଣୁ ତାପରେ କାଲି ସନ୍ଧ୍ୟାବେଳେ ଆଉ କଥା ହୋଇପାରିବ ନାହିଁ, କାରଣ କାଲି କଥା ହୋଇକରି ଅଭିଷେକ ହୋଇ ପ୍ରସାଦ ପାଇଲା ବେଳକୁ ହେଇଯିବ, ଆଉ ତାପରେ କଥା ହେଇପାରିବ ନାହିଁ। ଆଜି ଆମର କଥା ଶେଷ ହେଇଗଲା। ଏଇ 14 ଶ୍ଲୋକ ଆମେ ଆଲୋଚନା କଲେ, 26 ଶ୍ଲୋକ ଅଛନ୍ତି। ଏଇଭଳି ଭାବରେ ଏ ଯେଉଁ ଶ୍ଲୋକ ଦେଇଛନ୍ତି, ସେ ଉପଦେଶ ଦେଇଛନ୍ତି। ଅନ୍ତିମରେ ପ୍ରହ୍ଲାଦ ମହାରାଜ କହିବେ ଯେ ଏହିସବୁ ରହିଛି, ଆମେ ଯଦି ଭଗବାନଙ୍କ ଶରଣରେ ନ ଯିବା ଆମର ଅବସ୍ଥା ଏଇଭଳି ଭାବରେ ହେବ। ପୁନରପି ଜନନମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରେ ଶୟନମ୍। ତେଣୁ ଏହିସବୁ ଅସୁବିଧାରୁ ମୁକ୍ତ ହେବା ପାଇଁ ସେ ଭଗବାନଙ୍କ ଶରଣରେ ଗଲେ, ଭଗବାନଙ୍କୁ ଶରଣ ଯିବାଟା ବହୁତ କଷ୍ଟ ନୁହଁ, ବହୁତ ସହଜ। ଭଗବାନ ଆମ ହୃଦୟ ଭିତରେ ରହିଛନ୍ତି। ସମସ୍ତଙ୍କ ପ୍ରତି ଯଦି ଆମେ ଏଇ ଶ୍ଲୋକଟି କହିବେ, 26 ଅଧ୍ୟାୟରେ ଏଇ 26 ଶ୍ଲୋକରେ ସେ କଥାଟି କହିବେ ଯେ କ'ଣ, ତସ୍ମାତ୍ 24 ଶ୍ଲୋକରେ କଥା କୁହାଯାଇଛି, ତସ୍ମାତ୍ ସର୍ବେଷୁ ଭୂତେଷୁ ଦୟାଂ କୁରୁତ ସୌହୃଦଂ ଭାବଂ ଆଶ୍ରମ ଉନ୍ମୁଚ୍ୟ ଜୟା ତୁଷ୍ୟତେ ଅପକ୍ଷଜ। ଏସବୁ କହିବାର ଉଦ୍ଦେଶ୍ୟ ହେଉଛି ଆମେ ଭଗବାନଙ୍କ ଶରଣରେ ଗଲେ ହିଁ ଏସବୁ ବହୁତ ବଡ଼ ବିପତ୍ତିରୁ ଆମେ ଉଦ୍ଧାର ପାଇପାରିବା। ସେଇ ଭଗବାନ ଯିଏକି ସମସ୍ତଙ୍କ ହୃଦୟ ଭିତରେ ଅଛନ୍ତି। ତେଣୁ ଆମେ ଯଦି ସମସ୍ତ ଜୀବଙ୍କ ପ୍ରତି ତସ୍ମାତ୍ ସର୍ବେଷୁ ଭୂତେଷୁ ଦୟାଂ କୁରୁତ, ସମସ୍ତ ଜୀବଙ୍କ ପ୍ରତି ଯଦି ଆମେ ଦୟା କରିବା ତାହେଲେ, ଏବଂ ଆସୁର ଭାବ ଉନ୍ମୁଚ୍ୟ, ଇଏ ଅସୁର ବାଳକମାନଙ୍କୁ ଶିକ୍ଷା ଦେଉଛନ୍ତି, ଆମ ସମସ୍ତଙ୍କର ସେ ଅସୁର ଭାବ ରହିଛି। ଭଗବତ ଗୀତା 16 ଅଧ୍ୟାୟରେ ଭଗବାନ ଅସୁର ଭାବ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ଏ ଅସୁର ଭାବରୁ ମୁକ୍ତ ହୋଇ ଯଦି ଆମେ ଏହିଭଳି ଭାବରେ ସମସ୍ତ ଜୀବଙ୍କ ପ୍ରତି ସର୍ବେଶ ବହୁତ ଦୟା କରିବା, ତାଙ୍କ ପ୍ରତି ସହୁଜ ତାଙ୍କର ବନ୍ଧୁ ହିସାବରେ କାର୍ଯ୍ୟ କରିବା, ତାହେଲେ ଭଗବାନ ଆମ ଉପରେ ତୁଷ୍ୟତି ଅଧୁକ୍ଷଦ, ଭଗବାନ ଆମ ଉପରେ ପ୍ରସନ୍ନ ହୋଇଯିବେ, ତୁଷ୍ଟ ହୋଇଯିବେ, ସନ୍ତୁଷ୍ଟ ହୋଇଯିବେ। ତେଣୁ ଏଇ ଆମର ଜୀବନର ଲକ୍ଷ୍ୟ ହେଉଛି ଭଗବାନଙ୍କୁ ସନ୍ତୋଷ ବିଧାନ କରିବା। ଭଗବାନ ସନ୍ତୋଷ ବିଧାନ କଲେ ଆମେ ସନ୍ତୋଷ ପ୍ରାପ୍ତ ହୋଇପାରିବା। ଭଗବାନଙ୍କୁ ଭୁଲି ଆମେ ଯେତେ ଚେଷ୍ଟା କରିବା ସନ୍ତୋଷ ପ୍ରାପ୍ତ ହେବା ପାଇଁ, ସେଇଟା ହୋଇପାରିବ ନାହିଁ। ତେଣୁ ଏଇ 6 ଅଧ୍ୟାୟ ଏବଂ 7 ଅଧ୍ୟାୟ ଏଇସବୁ କଥା ପ୍ରହ୍ଲାଦଙ୍କର ସାଙ୍ଗ ବାଳକମାନେ କହିବେ। ଏଇଟା ହେଲା କି ବୋଲୁଛି କି, ସେୟାର କରିଦିଅନ୍ତୁ, ସେୟାର କରିଦିଅନ୍ତୁ, ସେୟାର ରହିଛି ନା। ତେଣୁ ଏଭଳି ଭାବରେ ଭଗବାନଙ୍କ ଶରଣରେ ଗଲେ ହିଁ ପ୍ରକୃତରେ ଏତେ ଯେଉଁ ବିପଦ ରହିଛି ଏ ବିପଦରୁ ଆମେ ଉଦ୍ଧାର ପାଇପାରିବା, ଅନ୍ୟ କୌଣସି ଉପାୟରେ ଉଦ୍ଧାର ପାଇପାରିବା ନାହିଁ। ପ୍ରହ୍ଲାଦ ମହାରାଜଙ୍କର କହିବାର ଉଦ୍ଦେଶ୍ୟ ହେଉଛି 6 ଅଧ୍ୟାୟ ଏବଂ 7 ଅଧ୍ୟାୟରେ ମଧ୍ୟ ସେ କଥା କହିବେ। ତେଣୁ ଏଇଭଳି ଭାବରେ ଯେତେବେଳେ ପ୍ରହ୍ଲାଦ ମହାରାଜ ତାଙ୍କର ସାଙ୍ଗ ବାଳକମାନଙ୍କୁ ଶିକ୍ଷା ଦେଉଥିବେ, ସେ କହିବେ, ତାଙ୍କ ସାଙ୍ଗ ବାଳକମାନେ କହିବେ, କେମିତି ତୁମେ ଏଇ ଶିକ୍ଷା ପ୍ରାପ୍ତ ହେଲ, ତୁମେ ତ ଆମର ବୟସର, ତୁମକୁ ତ ଆଉ କିଏ ଶିକ୍ଷା ଦେଉନାହାନ୍ତି, ଆମର ଗୁରୁ ଯେଉଁ ରହିଛନ୍ତି ଷଣ୍ଢ ଏବଂ ଅମର୍କ ସେ ତ ଶିକ୍ଷା ଦେଉନାହାନ୍ତି, ତୁମେ ଏଇଟା କେଉଁଠୁ ପାଇଲ। ଏହି ପ୍ରଶ୍ନଟି ତାଙ୍କର ପିତା ହିରଣ୍ୟକଶିପୁ ପଚାରିଥିବେ, ସେ କିଛି କହିବେ ନାହିଁ। ତାଙ୍କର ଶିକ୍ଷକ ଯେଉଁ ରହିଛନ୍ତି ଷଣ୍ଢ ଏବଂ ଅମର୍କ ସେମାନେ ପଚାରିଲେ ମୁଁ ତାଙ୍କୁ କହିବେ ନାହିଁ, କିନ୍ତୁ ତାଙ୍କ ସାଙ୍ଗ ବାଳକମାନଙ୍କୁ କହିବେ, ପ୍ରକୃତରେ ମୁଁ ଯେତେବେଳେ ମାଆଙ୍କର ଗର୍ଭରେ ଥିଲି ଏହି ଶିକ୍ଷା ନାରଦମୁନି ମୋତେ ଦେଇଥିଲେ, ନାରଦମୁନି ଏହି ଶିକ୍ଷା ଭଗବାନ ନାରାୟଣଙ୍କ ଠାରୁ ପ୍ରାପ୍ତ ହୋଇଥିଲେ। ତେଣୁ ଏହିଭଳି ଭାବରେ 7 ଅଧ୍ୟାୟରେ ମଧ୍ୟ ସେ ଶିକ୍ଷା ପ୍ରଦାନ କରିବେ, ଆତ୍ମା ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରିବେ, ଭଗବାନ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରିବେ, ଆମେ କେମିତି ଭଗବାନଙ୍କ ଶରଣରେ ଯିବା। ଇଏ ମନୁଷ୍ୟ ଜୀବନର ଲକ୍ଷ୍ୟ ହେଉଛି ଏଇଟା, ଏଇ ଶିକ୍ଷାର ସାର ହେଉଛି ଏତିକି। ତେଣୁ ଏଇଟାକୁ ସେ ବିସ୍ତାର ଭାବରେ ଏଇ 2 ଅଧ୍ୟାୟରେ ବର୍ଣ୍ଣନା କରିବେ। ତେଣୁ ଏକଥା ଯେତେବେଳେ ଆସି ଦେଖିବେ, ଷଣ୍ଢ ଏବଂ ଅମରକ ଆସି ଦେଖିବେ, ଗୋଟିଏ ପିଲାକୁ ଆମେ ଶାସନ କରିପାରୁନଥିଲୁ, ଏବେ ସମସ୍ତ ଯେତେ ରହିଛନ୍ତି ଷ୍ଟୁଡ଼େଣ୍ଟ ରହିଛନ୍ତି ସମସ୍ତେ ଭଗବାନ ଭଜନ କଲେଣି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଯେ ଭଗବାନ କୀର୍ତ୍ତନ କରୁଛନ୍ତି। ସେତେବେଳେ ଷଣ୍ଢ ଏବଂ ଅମରକ ଭାବିଲେ ଆମର ପ୍ରାଣ ନେଇଯିବେ ହିରଣ୍ୟକଶିପୁ। ତେଣୁ ସେ ପ୍ରହ୍ଲାଦକୁ ତୁରନ୍ତ ନେଇ ଛାଡ଼ିଦେଇ ଆସିଲେ ରାଜ୍ୟରେ, ରାଜଧାନୀରେ, କହିଲେ ଇଏ ଆମର କଥା ମାନୁ ନାହିଁ, ଇଏ ସମସ୍ତ ପିଲାମାନଙ୍କୁ ନଷ୍ଟ କରିସାରିଲାଣି। ତେଣୁ ହିରଣ୍ୟକଶିପୁ ଆଗରୁ ପୂର୍ବରୁ ବର୍ଣ୍ଣନା କରାଯାଇଛି, ହିରଣ୍ୟକଶିପୁ ବହୁତ ପ୍ରକାର ଚେଷ୍ଟା କରିବେ ପ୍ରହ୍ଲାଦକୁ ହତ୍ୟା କରିବା ପାଇଁ, ହତ୍ୟା କରିପାରିନଥିବେ। ତେଣୁ ବର୍ତ୍ତମାନ ଯେତେବେଳେ ଦେଖିଲେ ଅନ୍ୟ କୌଣସି ଉପାୟ ନାହିଁ, ନିଜେ ହତ୍ୟା କରିବା ପାଇଁ ଚେଷ୍ଟା କରିବେ, ନିଜେ ଖଡ଼ଗ ଉତ୍ତୋଳନ କରିବେ ହତ୍ୟା କରିବା ପାଇଁ। ତେଣୁ ଯେତେବେଳେ ପ୍ରହ୍ଲାଦଙ୍କୁ ପଚାରିବେ ତୋର ହରି କେଉଁଠି ଅଛନ୍ତି, ନା ପ୍ରହ୍ଲାଦ କହିବେ ହରି ସବୁଠାରେ ଅଛନ୍ତି, ନା କସ୍ମାତ୍ ସ୍ତମ୍ଭେ ନ ଦିଶ୍ୟତେ, କାହିଁକି ସ୍ତମ୍ଭରେ ଦେଖାଯାଉ ନାହାନ୍ତି, ବାକି ଯେତେବେଳେ ଗୋଟିଏ ମୁଷ୍ଟି ଆଘାତ କରିବେ ସେ ସ୍ତମ୍ଭରୁ ଭଗବାନ ନୃସିଂହଦେବ ବାହାରିବେ, ଆମେ ଆସନ୍ତାକାଲି ସେ ବିଷୟରେ ଆଲୋଚନା କରିବା। ଏବଂ ନୃସିଂହଦେବ ବାହାରି ସେ ଯେଉଁ ହିରଣ୍ୟକଶିପୁ ଯେଉଁ ବର ସବୁ ପ୍ରାପ୍ତ ହୋଇଥିଲେ ବ୍ରହ୍ମାଙ୍କ ଠାରୁ, ସେ ସମସ୍ତ ବରକୁ ରକ୍ଷା କରି ହିରଣ୍ୟକଶିପୁ ବିଧାରଣ କରିବେ। ଆସନ୍ତାକାଲି ଆମେ ଭଗବାନ ନୃସିଂହଦେବଙ୍କର ଆବିର୍ଭାବ ତାଙ୍କ ବିଷୟରେ କଥା କହିବା। ତେଣୁ ଆଜି ଏଇଠାରେ ଆମର ପ୍ରହ୍ଲାଦଙ୍କ ଶିକ୍ଷାକୁ ଏଇଠି ଆମ ବିଶ୍ରାମ ଦେବା। ପୁଣି କେତେବେଳେ ସୁବିଧା ହେଲେ ପ୍ରହ୍ଲାଦଙ୍କ କଥା କହିବା। ଆମେ ଭାବୁଛୁ ଆସନ୍ତାକାଲି ନୃସିଂହଦେବଙ୍କର ଆବିର୍ଭାବ କହିବା ରବିବାରଠାରୁ, ରବିବାର ଆମ ସଣ୍ଡେ ପ୍ରୋଗ୍ରାମ ଅଛି, ରବିବାରଠାରୁ ଭଗବାନ ନୃସିଂହଦେବଙ୍କର କଥା ଆରମ୍ଭ କରିବା। ଗୋଟିଏ ରବିବାରରୁ ସେ ଆର ରବିବାର ପର୍ଯ୍ୟନ୍ତ ଏଇ ଆଠ ଦିନ ଭଗବାନ ନୃସିଂହଦେବ କଥା କହିବା। ଏବଂ ସନ୍ଧ୍ୟାବେଳେ ଆଉ ଶିକ୍ଷାଟା ନ ଦେଇକି ଭଗବାନଙ୍କ ସ୍ତୁତି ଯେଉଁ କରିଛନ୍ତି ପ୍ରହ୍ଲାଦ, ନବମଧ୍ୟରେ ପ୍ରହ୍ଲାଦଙ୍କର ସ୍ତୁତି ଅଛି, ସେଇ ସ୍ତୁତି ମଧ୍ୟ ସନ୍ଧ୍ୟାବେଳେ କହିବା। ଆମେ ଏବେ ଚିନ୍ତା କରୁଛୁ ଭଗବାନଙ୍କର କୃପା ଉପରେ ନିର୍ଭର କରି ଆମର କଥାକୁ ଗୋଟେ ବିଶ୍ରାମ ଦେବା। ତେଣୁ ଯଦି କାହାର କିଛି ପ୍ରଶ୍ନ ରହିଛି ବା ସନ୍ଦେହ ରହିଛି ତାହେଲେ ସେ ବିଷୟରେ କିଛି ଆଲୋଚନା କରିବା, ନହେଲେ ଆମର କଥାକୁ ବିଶ୍ରାମ ଦେବା। ଲୋକମାନେ ଜାଣନ୍ତି ନାହିଁ ସେମାନେ କିଏ, ଲୋକମାନେ ଜାଣନ୍ତି ନାହିଁ ସେମାନେ କିଏ, ସେମାନେ ଭାବନ୍ତି ଆମେ ହେଉଛୁ ଶରୀର। ଏ ଶରୀର ଉପରେ ଶରୀରମାନଙ୍କ ଭିତରେ ଇନ୍ଦ୍ରିୟମାନେ ଇନ୍ଦ୍ରିୟାଣୀ ପରାଣୀ ଆହୁ, ସେଥିପାଇଁ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କଥା କହିଲେ। ଆମର ପ୍ରକୃତ ପରିଚୟ ଲୋକମାନେ ଜାଣନ୍ତି ନାହିଁ, ସେମାନେ ନିଜକୁ ଶରୀର ବୋଲି ଭାବନ୍ତି, ଶତକଡ଼ା ଅନୁସତ ଭାବେ ଲୋକ ନିଜକୁ ଶରୀର ବୋଲି ଭାବନ୍ତି। କିନ୍ତୁ ଏ ଶରୀରରେ ଯେଉଁଟା ଇନ୍ଦ୍ରିୟ ସବୁ ରହିଛନ୍ତି, ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ, ଶରୀରର ଉର୍ଦ୍ଧ୍ୱରେ ମନ ରହିଛି, ମନଟା ହେଉଛି ସୂକ୍ଷ୍ମ ଶରୀର। ଏ ସ୍ଥୂଳ ଶରୀର ମନ ବୁଦ୍ଧି ଏବଂ ଅହଙ୍କାର ଏ ତିନୋଟି ହେଉଛି ସୂକ୍ଷ୍ମ ଶରୀର, ଏ ଗୋଟିଏ ଅନ୍ୟଟି ଉପରୁ ଉନ୍ନତ ସ୍ତରର ସୂକ୍ଷ୍ମ। ତେଣୁ ଆମେ ପ୍ରକୃତ କିଏ ଏଇଟାକୁ ବୁଝିବା ପାଇଁ ମଧ୍ୟ ଲୋକମାନେ ଜାଣିପାରନ୍ତି ପ୍ରକୃତ ଆମେ କିଏ। ତେଣୁ ଏଇଟାକୁ ବୁଝିବା ପାଇଁ ମଧ୍ୟ ଅନେକ ଜଣ ବିତି ଯାଉଛି ଜାଣିବା ପାଇଁ, ବା ଅନେକ ବର୍ଷ ବିତି ଯାଉଛି, ଜଣେ ସାଧନ କରୁଛନ୍ତି, ତପସ୍ୟା କରୁଛନ୍ତି, କିଏ ମୁଁ କିଏ। ତେଣୁ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରୁଛନ୍ତି, ସେ ବହୁତ ସହଜରେ ସେ ଦେହ, ତୁମେ ଇନ୍ଦ୍ରିୟ ନୁହଁ, ତୁମେ ମନ ନୁହଁ, ତୁମେ ବୁଦ୍ଧି ନୁହଁ, ତୁମେ ହେଉଛ ଆତ୍ମା। ଆମେ ଯେଉଁ କହୁଛେ ଆମେ ଆମେ ବା ମୁଁ ମୁଁ ଯେଉଁ ମୁଁ ଯେଉଁ ମୁଁ କିଏ ମୁଁ ଆତ୍ମା ନୁହଁ, ଆତ୍ମା ବିଷୟରେ ଆମେ ଜାଣିନି ନା, ଆମେ କହୁଛେ ମୋ ଶରୀର, ଏଇଟା କହୁଛେ ମୋ ଶରୀର ବୋଲି କହୁଛେ, ମୋର ହାତ ବୋଲି କହୁଛେ, ମୋର ଆଖି, ମୋର ଚକ୍ଷୁ, ମୋର ମନ, ମୋର ବୁଦ୍ଧି, ଏଇଟା ମୋର କଥା, ମୋର ମତ, ଏଭଳି ଭାବରେ କହୁଛେ। ମୋର ମାନେ ସେ ମୋ କିଏ, ଆତ୍ମାଟା ଖୁବ୍ କ୍ୱଚିତ ଲୋକ କହନ୍ତି ମୋର ଆତ୍ମା ବୋଲି। ହଁ, ଆତ୍ମା ବିଷୟରେ ଯେଉଁମାନେ ଜାଣନ୍ତି, ହଁ, ଆମେ ହେଉଛି ପ୍ରକୃତରେ ଆତ୍ମା, ହୃଦୟ ଭିତରେ ଆମେ ରହିଛେ, ଆମେ ଜାଣିନେ ଆମେ କିଏ ପ୍ରକୃତରେ। ଶାସ୍ତ୍ରରୁ ଏଇ ଜ୍ଞାନଟା ଆମେ ପ୍ରାପ୍ତ ହେବା, ଆମେ ହେଉଛେ ପ୍ରକୃତ ହେଉଛେ ଆତ୍ମା। ଏଇ ଆତ୍ମା ଯେତେ ଦିନ ପର୍ଯ୍ୟନ୍ତ ଶରୀର ଭିତରେ ରହିଛି, ଶରୀରଟି ଆମେ ମାନେ ଆମର ପ୍ରିୟ ହୋଇଯାଉଛି, କିନ୍ତୁ ଯେତେବେଳେ ମୃତ୍ୟୁବରଣ କରୁଛେ ଶରୀରଟି ଆଉ ମୂଲ୍ୟ ରହୁନାହିଁ, ଶରୀରଟି ଆଉ ପ୍ରିୟ ରହୁନାହିଁ। ସେ ପୁଣି ଆତ୍ମା ଯେତେବେଳେ ଯାଏ ଆଉ ଗୋଟେ ଶରୀର ପ୍ରବେଶ କରୁଛି, ସେ ଶରୀରଟି ଆମର ବି ଭାବୁଛେ। ଯେମିତି ସ୍ୱପ୍ନରେ, ସ୍ୱପ୍ନରେ ଆମେ ଯେତେବେଳେ ଦେଖୁଛେ ଆମେ ଏ ଶରୀରଟା ଭୁଲି ଯାଉଛେ, ସେତେବେଳେ ଆଉ ଗୋଟେ ଶରୀର ବିଷୟରେ ଚିନ୍ତା ହେଉଛେ, ଆମେ ଭାବୁଛେ ଆମେ ସେ ଶରୀର ବୋଲି ଏଇଟା ଭୁଲି ଯାଉଛେ। କିନ୍ତୁ ଯେତେବେଳେ ସ୍ୱପ୍ନଟି ଭାଙ୍ଗି ଯାଉଛି, ସେତେବେଳେ ସେ ସ୍ୱପ୍ନର ଶରୀରଟା ଆମେ ଭୁଲି ଯାଉଛେ, ଆମେ ଭାବୁଛେ ଏ ଶରୀର ବୋଲି। ତେଣୁ ଏଇଭଳି ଭାବରେ ଆମର ଚାଲିଛି, ଏ ସ୍ୱପ୍ନ ଦ୍ୱାରା ଆମେ କିଛି ଜ୍ଞାନ ପ୍ରାପ୍ତ ହୋଇପାରିବା।
ତେଣୁ ପ୍ରକୃତ ପରିଚୟ ଆମର ଭଗବଦ୍ଗୀତା ଦ୍ୱିତୀୟ ଅଧ୍ୟାୟରେ ଆତ୍ମା ସମ୍ବନ୍ଧିତ ଜ୍ଞାନ ଦେଉଛନ୍ତି ସାଂଖ୍ୟଯୋଗ ବିଷୟରେ, ଭଗବାନ ସେଇଟା କହିଲେ ଦ୍ୱିତୀୟ ଅଧ୍ୟାୟ 13 ଶ୍ଳୋକରେ ଭଗବାନ କହିଲେ ଆମର ପ୍ରକୃତ ପରିଚୟ କ'ଣ। ଦେହିନସ୍ମିନ୍ ଯଥା ଦେହେ କୁମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ର ନ ମୁହ୍ୟତି। ଆମର ଏଇ ଯେଉଁ ଶରୀର ଦେହ ଏବଂ ଦେହି ଏ ଦୁଇଟି ଅଲଗା ବସ୍ତୁ, ଆମେ ହେଉଛେ ଦେହି, ଏ ଶରୀର ହେଉଛି ଦେହ। ଦେହିନ ଅସ୍ମିନ୍ ଯଥା ଦେହେ, ଦେହିନ ଅସ୍ମିନ୍ ଯଥା ଦେହେ, ଏ ଦେହ ଏବଂ ଦେହି ଭିତରେ ତଫାତ୍ ରହିଛି, ଲୋକମାନେ ଜାଣନ୍ତି ନାହିଁ। ତେଣୁ ଆମେ ଏ ଶରୀର ନୁହଁ, ଆମେ ହେଉଛେ ଦେହି ବା ଆମେ ହେଉଛେ ଆତ୍ମା। ତେଣୁ ଏ ଶରୀରର ପରିବର୍ତ୍ତନ ହେଉଛି। ଛୋଟ ପିଲା ଥିଲେ, ଛୋଟ ପିଲାରୁ ଯୁବକ ଅବସ୍ଥାକୁ ଆସିଲେ, ଯୁବକ ଅବସ୍ଥାରୁ ବୃଦ୍ଧ ଅବସ୍ଥାକୁ ଆସିଲେ, ଏହିଭଳି ଭାବରେ ଶରୀରର ପରିବର୍ତ୍ତନ ହେଉଛି। କିନ୍ତୁ ଆମେ ଯେଉଁ ଛୋଟ ଶରୀରରେ ଥିଲେ ଆମେ ସେହି ଯୁବକ ଶରୀରରେ ରହିଛେ ବା ବାର୍ଦ୍ଧକ୍ୟ ଶରୀରରେ ରହିବା। ତେଣୁ ଏଇ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୁଅନ୍ତି ସେମାନଙ୍କୁ ଧୀର ବ୍ୟକ୍ତି ବୋଲି କୁହାଯାଏ। ତେଣୁ ସେମାନେ ଯେତେବେଳେ ଶରୀର ତ୍ୟାଗ କରନ୍ତି, ଦେହାନ୍ତର ପ୍ରାପ୍ତି, ସେ ଆଉ ଗୋଟେ ଦେହ ପ୍ରାପ୍ତ ହେବେ, ସେଥିପାଇଁ ସେମାନେ ଧୀର ସ୍ତତ୍ର ନ ମୁହ୍ୟତି, ଧୀର ବ୍ୟକ୍ତି ସେଥିରେ ଆଉ ବିଚଳିତ ହୁଅନ୍ତି ନାହିଁ। ସେମାନେ ଭାବନ୍ତି, ଜାଣନ୍ତି ଯେ ଆମର ମୃତ୍ୟୁ ନାହିଁ, ଏ ଶରୀରର ମୃତ୍ୟୁ ହେଉଛି, ଶରୀରର ମୃତ୍ୟୁରେ ଆମର ମୃତ୍ୟୁ ହୁଏ ନାହିଁ, ନ ହନ୍ୟତେ ଅନ୍ୟମାନ ଶରୀର। ତେଣୁ ଦ୍ୱିତୀୟ ଅଧ୍ୟାୟରେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବିସ୍ତାର ଭାବରେ ଭଗବାନ ବର୍ଣ୍ଣନା କଲେ ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଆମ ପ୍ରକୃତ ଏ ଶରୀର ନୁହଁ, ଆମେ ହେଉଛି ଆତ୍ମା। ତେଣୁ ଆତ୍ମାର କେମିତି ଆନନ୍ଦ ହେବ, ଆତ୍ମାର କେମିତି ଜୟାତ୍ମା ସୁପ୍ରସିଦ୍ଧତି, ଆମେ ଆତ୍ମାର କେମିତି ଆନନ୍ଦ ହେବ ସେ ବିଷୟରେ ସେଇଟା ମାନେ ଆତ୍ମାରାମ ବ୍ୟକ୍ତି, ଆତ୍ମାରାମ ଇନ୍ଦ୍ରିୟରାମ ମାନେ ସେ ଆତ୍ମା ବିଷୟରେ ଚିନ୍ତା କରନ୍ତି ନାହିଁ। ଇନ୍ଦ୍ରିୟର କେମିତି ଆନନ୍ଦ ହେବ, ଇନ୍ଦ୍ରିୟକୁ ସୁଖ କେମିତି ଲାଭ କରିବ ସେ ବିଷୟରେ ସେମାନେ ଚାଲିଥାନ୍ତି। ସେମାନେ ଇନ୍ଦ୍ରିୟରାମ ବୋଲି କୁହାଯାଏ। ଏଠି କିଏ ପ୍ରହ୍ଲାଦ କହିଲେ ସେମାନଙ୍କୁ ସ୍ୱକୁଟୁମ୍ବ ରାମ, କୁଟୁମ୍ବମାନଙ୍କୁ କେମିତି ଆନନ୍ଦ ପ୍ରଦାନ କରିବ ସେଇଥିରେ ସେମାନେ ବିତିଯାଉ, ସେମାନେ ଯେ ଆତ୍ମା ସେ ଭୁଲି ଯାଉଛନ୍ତି। ଆତ୍ମା ବିଷୟରେ ଜ୍ଞାନ ଲୋକମାନଙ୍କର ନାହିଁ। ଯେଉଁମାନଙ୍କର ଆତ୍ମା ବିଷୟରେ ଜ୍ଞାନ ହେଉଛି ସେମାନଙ୍କୁ ଆତ୍ମାରାମ ବୋଲି କୁହାଯାଏ, ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବେ। ଆତ୍ମାର ଆନନ୍ଦ ହେଉଛି ସବୁ ଚିରନ୍ତନ ଆନନ୍ଦ, ସେ ଆନନ୍ଦର ମାନେ ଅନ୍ତ ନାହିଁ, ଅନାଦି ଅନନ୍ତ ଆନନ୍ଦ। ରମନ୍ତେ ଯୋଗୀନ ଅନନ୍ତେ ସତ୍ୟାନନ୍ଦ ଚିଦା, ଏ ଆନନ୍ଦ ହେଉଛି ସବୁବେଳେ ପାଇଁ ରହିବ। କିନ୍ତୁ ଏ ଯେଉଁ ଇନ୍ଦ୍ରିୟରାମ, ଯେଉଁ ଇନ୍ଦ୍ରିୟ ଆନନ୍ଦ, ଏଇଟା ହେଉଛି ଆଦ୍ୟ ଅନ୍ତବନ୍ତ କହୁଥିବେ, ଆର ଆଦି ଅଛି, ଯେଉଁ ସୁଖର ଆଦି ଅଛି ସେ ସୁଖର ଅନ୍ତ ଅଛି। ତେଣୁ ବୁଦ୍ଧିମାନ ବ୍ୟକ୍ତିମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ତେଣୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଗଲେ ସେମାନେ ପ୍ରକୃତରେ ତାଙ୍କ ଜୀବନ ଧନ୍ୟ ହୋଇଯିବ, ସେମାନେ ଶରୀର ନୁହନ୍ତି, ସେମାନେ ହେଉଛନ୍ତି ଆତ୍ମା। ଏଇ ଜ୍ଞାନଟା ପ୍ରାପ୍ତ ହୋଇପାରୁନାହାନ୍ତି ଲୋକମାନେ। 13 ଅଧ୍ୟାୟରେ ଭଗବାନ କହିଲେ, କ୍ଷେତ୍ର କ୍ଷେତ୍ର କହିବରେ ଏବଂ ଅନ୍ତରଂ ଜ୍ଞାନ ଚକ୍ଷୁଷା ଭୂତ ପ୍ରକୃତି ମୁଖ୍ୟ ଯେ ବେଦୁ ଜାଣନ୍ତି ତ ପରମ। ଏ ଶରୀରଟା ହେଉଛି କ୍ଷେତ୍ର ବା ଦେହ, କ୍ଷେତ୍ରଜ୍ଞ ଦେହି ହେଉଛି କ୍ଷେତ୍ରଜ୍ଞ। ଏଇ ଶରୀର ଏବଂ ଆତ୍ମା ଭିତରେ ତଫାତ୍ ରହିଛି ଲୋକମାନେ ଜାଣିପାରନ୍ତି ନାହିଁ। ଯେଉଁମାନେ ଜାଣନ୍ତି ସେମାନେ ଶ୍ରେଷ୍ଠ ଗତି ଜୀବନରେ ସାର୍ଥକତା ପ୍ରାପ୍ତ ହୋଇପାରିବେ। 13 ଅଧ୍ୟାୟ କ୍ଷେତ୍ର କ୍ଷେତ୍ରଙ୍କ ବିଭାଗ ଯୋଗ, ସେଥିରେ ଅନ୍ତିମରେ ଭଗବାନ କଥା କହିବେ, କ୍ଷେତ୍ର କ୍ଷେତ୍ର କହିବେ ଏବଂ ଅନ୍ତର ଜ୍ଞାନ ଚକ୍ଷୁଷା ଭୂତ ପ୍ରକୃତି ମୁଖ୍ୟଙ୍କ ଯେ ବିଦୁ ଯାଆନ୍ତି ତେ ପରମ। ଏଇ ଯେଉଁ ତଫାତ୍ରାକୁ ଲୋକମାନେ ଜାଣିପାରନ୍ତି ନାହିଁ, ସେମାନେ ଜୀବନସାରା ଏଇ ଶରୀର ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟସ୍ତ ରହନ୍ତି, ଏଭଳି ଭାବରେ ତାଙ୍କ ମୃତ୍ୟୁ ହୋଇଯାଏ, ତାଙ୍କର ଜୀବନଟି ବ୍ୟର୍ଥ ହୋଇଗଲା। ବୁଦ୍ଧି ମନ ବୁଦ୍ଧି ଅହଙ୍କାରରେ ଆମର ସୂକ୍ଷ୍ମ ଶରୀରଟା ରହିଛି, ତେଣୁ ଯେତେବେଳେ ଆମେ ଶରୀର ତ୍ୟାଗ କରିବା ସେଇ ସୂକ୍ଷ୍ମ ଶରୀର ସେ ଆଉ ଗୋଟେ ସ୍ଥୂଳ ଶରୀରରେ ପ୍ରବେଶ କରିବ। ଚାଲିବ ଚନ୍ଦ୍ର ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ଦାୟୀ ଗୌର ପ୍ରମାନନ୍ଦେ।